Bye. ଭଗବାନ ବାମନଙ୍କର ଯେଉଁ ଆସିଥିଲେ ଜୟଦେବ ଗୋସ୍ୱାମୀ ତାଙ୍କର ଗୀତା ଗୀତଗୋବିନ୍ଦରେ ରଚନା କରିଛନ୍ତି ଦଶ ଅବତାର। ଏ ବାମନଦେବ ହେଉଛନ୍ତି ଅବତାର ଗ୍ରହଣ ନେଇଥିଲେ। ଛଳୟସୀ ଛଳନା କରିଥିଲେ, ଛଳୟସୀ ବଳିଙ୍କୁ ସେ ଛଳନା କରିଥିଲେ, ଛଳୟସୀ ବିକ୍ରମଣୀ ନିଜର ବିକ୍ରମ ଦେଖାଇଥିଲେ। ଛୋଟ ବାମନ ରୂପରେ ଆସିଥିଲେ। ଆମେ ଶୁଣିବା କେତେ କଥା ଆମେ କହିପାରିବା, ଦେଖିବା ଦର୍ଶନ କଥା ହେବ। ତେଣୁ ଭଗବାନ ଯେତେବେଳେ ଆସିଲେ ଛୋଟ ବାମନ ରୂପରେ ଆସିଲେ, ଏଇ ପିଲା ଏତିକି ବୟସ ଏତିକି ହାଇଟ୍ ହେବ, ଛୋଟ ବାମନ ଆଠ ଆଠ ହାଇଟ୍ କମ୍ ହେବ, ଛୋଟ ବାମନ ରୂପରେ ଆସିଲେ ଭଗବାନ। ତେଣୁ ବଳିଙ୍କ ପାଖରେ ଯେତେବେଳେ ପହଞ୍ଚିଗଲେ, ବଳି ତ୍ରିଲୋକର ଅଧିପତି ହୋଇଯାଇଛନ୍ତି ଆ ଭିତରେ, ବଳି ଯେଉଁ ଅସୁର ରାଜା ଥିଲେ, କିନ୍ତୁ ଶୁକ୍ର ଯେଉଁ ସମୁଦ୍ର ମନ୍ଥନ ଲୀଳାରେ ଭଗବାନ ଯେଉଁ ଆସିଲେ ମୋହିନୀ ରୂପରେ ଆସି ସମୁଦ୍ରରୁ ଉଦ୍ଭୁତ ଯେଉଁ ରହିଛି ଅମୃତକୁ ଦେବତାମାନଙ୍କୁ ପ୍ରଦାନ କଲେ, ଅସୁରମାନଙ୍କୁ ବଞ୍ଚିତ କଲେ। ତେଣୁ ଅସୁରମାନେ କ୍ରୋଧ ପ୍ରକାଶ କରି ଦେବତାମାନଙ୍କ ସହ ଯୁଦ୍ଧ କରିଥିଲେ। ସେ ଯୁଦ୍ଧରେ ଇନ୍ଦ୍ର ଆଦି ଦେବତାମାନେ ଅସୁରମାନଙ୍କୁ ପରାଜିତ କରିନଥିଲେ, ବଳିକୁ ମଧ୍ୟ ହତ୍ୟା କରିଦେଇଥିଲେ, ବହୁତ ଅସୁରଙ୍କୁ ହତ୍ୟା କରିଥିଲେ। କିନ୍ତୁ ଶୁକ୍ରାଚାର୍ଯ୍ୟ ତାଙ୍କ ପାଖରେ ରହିଛି ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର, ସେ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଦେଇକରି ସେ ସବୁ ଅସୁରମାନଙ୍କୁ ପୁଣି ଜୀବନଦାନ କରିଛନ୍ତି ଏବଂ ଏତେ ଶକ୍ତିଶାଳୀ କରିଛନ୍ତି ଯେ ସେ ସ୍ୱର୍ଗକୁ ଯାଇକରି ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି, ଆକ୍ରମଣ କରିଛନ୍ତି। ଏବଂ ଦେବତାମାନେ ତାଙ୍କର ତେଜ ଦେଖି ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ମଧ୍ୟ ଆଉ ସାହସ କଲେ ନାହିଁ। ତାଙ୍କ ଗୁରୁକୁ ପଚାରିଲେ ବୃହସ୍ପତି, ବୃହସ୍ପତିଙ୍କର ତୁମେ ବର୍ତ୍ତମାନ ତାଙ୍କ ସମକକ୍ଷ ହୋଇପାରିବ ନାହିଁ, ତୁମେ ପଳା, ଲୁଚିକିରି ପଳାଇଛନ୍ତି, ଲୁଚିକିରି ବର୍ତ୍ତମାନ ଅଛନ୍ତି। ତେଣୁ ବଳି କ'ଣ କରୁଛନ୍ତି, ସ୍ୱର୍ଗର ତିଆର କରି ସ୍ୱର୍ଗରାଜ୍ୟକୁ ଗ୍ରହଣ କରି ମାନେ ନିଜ ହାତରେ ନେଇ ତ୍ରିଲୋକକୁ ଶାସନ କରୁଛନ୍ତି, ବହୁତ ସୁନ୍ଦର ଭାବରେ ଶାସନ କରୁଛନ୍ତି। ଅସୁର ହେଲେ ମଧ୍ୟ ସେ ଠିକ୍ ଭାବରେ ଶାସନ କରିଛନ୍ତି। କିନ୍ତୁ ଦେବତାମାନଙ୍କର ମା ବହୁତ ମନ ଦୁଃଖରେ ଥିଲେ, ତେଣୁ ତାଙ୍କର ପତି ଯେତେବେଳେ ଆସିଲେ କଶ୍ୟପ, ତାଙ୍କର ଅସୁରମାନଙ୍କର ତାଙ୍କର ପୁତ୍ର କଶ୍ୟପଙ୍କର ପୁତ୍ର, କିନ୍ତୁ ଯାହା ହେଉ ସେ ଏ ପୟବ୍ରତଟି କରିଥିଲେ, ବାର ଦିନ ଧରି ଏ ପୟବ୍ରତ କରିଥିଲେ। ଯେଉଁ ପୟବ୍ରତରେ ଆରମ୍ଭ ହୋଇଛି, ଏଇ ଯେଉଁ ମାର୍ଗଶ୍ରୀ ମାସରେ ଆରମ୍ଭ ହୋଇଥିଲା, ସରି ଫାଲ୍ଗୁନ ମାସରେ ଆରମ୍ଭ ହୋଇଥିଲା, ବାର ଦିନ ଧରି ଏ ପୟବ୍ରତ ଯେଉଁମାନେ କରିବେ ସେ ମଧ୍ୟ ପୁତ୍ର ସନ୍ତାନ ପ୍ରାପ୍ତ ହୋଇପାରିବେ, ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ପୟବ୍ରତ କଲେ ଭଗବାନ ତାଙ୍କୁ ପୁତ୍ର ରୂପରେ ଆସିଲେ ଏବଂ ପୁତ୍ର ରୂପରେ ଆସି ଭଗବାନ ବର୍ତ୍ତମାନ ତାଙ୍କୁ ସବୁ ଦେବେ, ରାଜ୍ୟକୁ ପ୍ରଦାନ କରିବେ, ଛଳନା କରିବେ, ବଳିକୁ ଛଳନା କରିବେ। ଛଳେଇଆସି ବିକ୍ରମଣୀ ଛୋଟ ବାମନ ରୂପରେ ଆସି ଦେଖି କହିବେ, ମୋର ତିନି ପାଦ ଭୂମି ଦରକାର, ବେଶୀ କିଛି ଦରକାର ନାହିଁ, ତିନି ପାଦ ଭୂମି ଦରକାର, ଏସବୁ କଥା ଆମେ ଶୁଣିବା। ତେଣୁ ଯାହା ଦେଖାଇଲେ ତାଙ୍କର ଛୋଟ ଛୋଟ ପାଦକୁ ଦେଖାଇଲେ, ସମିତାନି ପ୍ରଧାନ ମମ, ଏଇ ପାଦରେ ମୁଁ ତିନି ପାଦ ଭୂମି ନେବି। ନା ଏଇ ତିନି ପାଦ ଭୂମି ନେଇ କ'ଣ ଖେଳିବ, ନା କ'ଣ ବାଲିଘର ଖେଳିବ, ନା କ'ଣ ଖେଳିବ, ସେ କହିଲେ ମୋର ଏଇ ତିନି ପାଦରେ ସବୁ ମୋର ସିଦ୍ଧ ହୋଇଯିବି, ମୋର ସିଦ୍ଧି ହୋଇଯିବ କହିଥିଲେ। କିନ୍ତୁ ଯେତେବେଳେ ନେଲେ ଭୂମି ନେବା ପାଇଁ ବସିଲେ, ମାପିବା ପାଇଁ ବସିଲେ, ବିରାଟ ବିରାଟ ପାଦ ବାହାର କଲେ ତ୍ରିବିକ୍ରମ, ଦୁଇ ପାଦରେ ସବୁ ତ୍ରିଜଗତକୁ ମାପି ନେଲେ, ଦୁଇ ପାଦରେ ତୃତୀୟ ପାଦ ରଖିବା ପାଇଁ ସ୍ଥାନ ନଥିଲା, ଏସବୁ କଥା ଆସିବ। ତେଣୁ ଇଏ ହେଉଛି ଛଳନା କରିଥିଲେ ଭଗବାନ, ଛଳେଇଆସି ବିକ୍ରମଣୀ ବଳି ମଧୁବତ ବାମନ, ବଳିଙ୍କୁ ତାଙ୍କର ବିକ୍ରମରେ ଛଳନା କରି ଅଦ୍ଭୁତ ବାମନ ରୂପ ଧାରଣ କରିଥିଲେ। ପଦନଖ ନୀର ଜନିତ ଜନ ପାବନ, ଯେଉଁ ପାଦକୁ ଟେକି ଦେଇଥିଲେ ଉପରକୁ ବାମ ପାଦକୁ, ଏ ସମଗ୍ର ବ୍ରହ୍ମାଣ୍ଡକୁ ଭେଦ କରି, ଏ ବ୍ରହ୍ମାଣ୍ଡରେ ସାତଟି ଆବରଣ ରହିଛି, ଗୋଟିଏ ଆବରଣ ତା ପୂର୍ବ ଆବରଣ ଠାରୁ ଦଶ ଗୁଣ ଅଧିକ, ଏହିସବୁ ଆବରଣକୁ ଭେଦ କରି ଯାଇ ଚିତ୍ ଜଗତରେ ପହଞ୍ଚି ଯାଇଥିଲେ ଭଗବାନ ପାଦପଦ୍ମ ପାଦନଖ। ସେ ପାଦନଖ ଦେଇକରି ଗଙ୍ଗା ଜଳ ଆସୁଛନ୍ତି, ଜନିତ ଜନ ପାବନ, ତ୍ରିଲୋକକୁ ପାବନ କରିଦେଉଛନ୍ତି ଗଙ୍ଗା, ବଦନଖ ନୀର ଜନିତ ଜନ ପାବନ, ଏ ସବୁ ଧୂତ ବାମନ, ଏଇ ବାମନ ରୂପ ଏଇଭଳି ଭାବରେ ତାଙ୍କ ଲୀଳା ସବୁ ରହିଛି। ତେଣୁ ଆଜି ଆମେ ଶୁଣିବା ଭଗବାନ ଆବିର୍ଭାବ ହୋଇଗଲେ, ବର୍ତ୍ତମାନ ଯାଉଛନ୍ତି ବଳିଙ୍କ ପାଖକୁ ଯାଉଛନ୍ତି। ତେଣୁ ଅଷ୍ଟମ ସ୍କନ୍ଧ 18 ଅଧ୍ୟାୟ ସବୁ 20 କଥା ଆରମ୍ଭ କରୁଛେ। ଯେଉଁମାନେ ଚାହିଁବେ ଆ ପୂର୍ବ କଥା ଜାଣିବା ପାଇଁ ସେମାନେ ରଘୁନନ୍ଦନ ଧାମରେ ଦେଖିପାରିବେ, ସବୁ ରହିଛି, ଲାଇଭ୍ ଷ୍ଟ୍ରିମିଂ ରହିଛି, ପାଦସାହିତ୍ୟଙ୍କ ଫେସବୁକ୍ ଗଲେ ମଧ୍ୟ ଆପଣମାନେ ପାଇବେ। ଯେଉଁ ଆରମ୍ଭ ଅଷ୍ଟମ ସ୍କନ୍ଧ 15 ଅଧ୍ୟାୟ କଥା ରହିଛନ୍ତି ଆମର ଫେସବୁକ୍ରେ, ଯା ବି ହଉ 20 ଶ୍ଳୋକରେ କୁହାଯାଉଛି, ଶ୍ରୁତ୍ୱା ସ୍ୱମେଧୈ ଯଜମାନ ମୂର୍ଜିତଂ ବଳିଂ ଭୃଗୁଣାମ ଉପକଳ୍ପିତୈସ୍ତତଃ
जगाम तत्राखिलसार संभुतो भारेण गं सन्नमयन पदे पदे।
भगवान पत्र आसुचंती ये स्वर्ग रे गोटे स्थान रही नर्मदा नदी रही से नर्मदा नदी उत्तर तट रे भृगु कच्छ बोली गोटे स्थान अच्छी जो स्थान रे ये यज्ञ चली कारण बलि जदि स्वर्ग को अख्तियार करदे कि शहेटी यज्ञ करें तेणु शुक्राचार्य शहेटी अश्वमेध यज्ञ कर शहेतम यज्ञ चली जा भगवान जाऊँच ब्राह्मण को जाऊँच शुणिले शुवा अश्वमेध यजमान मूर्जित ये अश्वमेध यज्ञ करजमान कहीं बड़ी यही भाव में बहुत तेज वर्जित हो अश्वमेध कर बड़ी मृगुणा मुपकल्पित स्थित मृगु द्वारा मृगु वंशीय जो ब्राह्मण मान अच्छे शुक्राचार्य इत्यादि द्वारा से तर तेज वर्धित होज्ञ कर तेणु जगाम तत्र अखिल सार समृत हो तेणु भगवान निजे से गले अखिल सार समृत हो अखिल सार समृत कहे भगवान समग्र सृष्टि सार होती भगवान से सार वस्तु होती भगवान आस सार ये भगवान को आम ग्रहण करवा सार वस्तु तेणु अखिल सार समृत हो भारेण गां सन्नमयन पदे पदे छोट पिला बामन छोट बामन किंतु जो पाद पकाउंट पृथ्वी डगमग हो जाए शरीर शक्ति रही भगवान सर्वशक्तिमान भग कहले समस्त ऐश्वर्य रही गोटे ऐश्वर्य शक्ति वीर्ज अनेक शक्ति रही भगवान तेणु पाद जो पकाउंट से भूमि कंपी जा भारण गाम पृथ्वी को कंपन कर तेणु यह भगवान आसुच्च सब दे किए दे कौन स्वर्गर अधिपति देवता छत्र छत्र धारण कर मेखला पिता दे मेखला धारण कर मेखला को उपवित गुरु बृहस्पति देखा धारण कर दंड सोम चंद्रदेव दे दंड को धारण कर कमंडल दे किए कमंडल दे ब्रह्मा कमंडल धारण कर सब धारण कर भगवान आस वर्णना करसब धारण कर भगवान ये आसान चिंता करेंगे से सब भगवान ये भाव ब्राह्मण देव तेणु आसी पहुँचगले नर्मदा तट को आसी पहुँचगले तं नर्मदाया तट उत्तरे बड़े ज ऋतिजस्ते भूकच्छ संघ के प्रवर्तयंतु भृगभ प्रतुत्तम व्यचक्षतारा रुदित यथारवि भगवान जो आसुचंती श्री नर्मदा तट को आसी उत्तर तटे जो रही भृगुकच्छ से ऋतिज ब्राह्मण मान द्वारा बड़ी यज्ञ करश्वमेध यज्ञ शहेतम यज्ञ करतम यज्ञ शहेटा यज्ञ करेंगे से इंद्रपद प्राप्त हे तेणु प्रवर्तयंत भृगव क्रतुत्तम उत्तम क्रतु कह यज्ञ ये यज्ञ सब करचक्षता व्यचक्षता कर देखिले भगवान देखिले व्यचक्षता से भगवान देखिले आरा भगवान आस निकटवर्तीगले उदितम यथा रवि जमी सूर्य उदय हेले अंधकार दूर हो जाए से स्थान रे जो भृगवंश ब्राह्मण मान जो तेज थिला जमी आम दिन रे लाइट स्ट्रीट लाइट रात्रि के उज्जवल देखा जाऊँ किंतु दिन बेला से स्ट्रीट लाइट किसी तार जना पड़े लाइट लगे से भाव एम जो तेज थिला भगवान आविर्भाव तेज सब निष्प्रभ हो गला जमी रवि जन सूर्य आसर्यदेवता आसभ तेज रही भगवान भगवत गीता भगवान कहते अर्जुन कौन कौन ना दिवी सूर्य सहस्र भवे युगपत उत्थित यदि एक समय रे एक हजार सूर्य उत्थित उत्थित हे जो तेज से तेज थी भगवान विश्वरूपर एकादश अध्याय भगवत गीता वर्णना कर तेणु ये सब देखी आश्चर्य हो गले ते ऋतिजो यजमान सदस्य हतपीशो बामन तेजसा नृप सूर्य क्रीड़ाया तुत वा विभावसु सनत कुमारो अत दिद्रुकया कृतो तेणु ये जो देखिले से ब्राह्मण मैने ବଳିଙ୍କ ସହିତ ସେମାନେ ଜ୍ୟୋତିଜୋ ଯଜମାନ ସଦସ୍ୟା ଯଜମାନ ବଳିଙ୍କ ସହିତ ସେମାନେ ହତତ୍ତେଇଶ ବାମନ ତେଜସା ନୃପ ହେ ନୃପ ହେ ପରିକିତ ତାଙ୍କର ଯେଉଁ ତେଜ ଥିଲା ଭଗବାନ ବାମନ ଦେବଙ୍କ ତେଜରେ ସେଟା କ୍ଷୀଣ ହୋଇଗଲା ତେଣୁ ସୂର୍ଯ୍ୟ କିଳାୟା ଚ୍ୟୁତ ବା ବିଭାବସୁ ବିଭାବସୁ କହିଲେ ଅଗ୍ନିଦେବ ଯେମିତି ସେମାନେ ଭାବିଲେ କି ସୂର୍ଯ୍ୟଦେବ ଆସିଲେ କି ଅଗ୍ନିଦେବ ଆସିଲେ କି ସନତ କୁମାର ଆସିଲେ ଏଇଭଳି ଭାବରେ ସେ ଯଜ୍ଞରେ ସେମାନେ ଦେଖୁଛନ୍ତି କିଏ ଆସିଲେ ଜାଣିପାରୁନାହାନ୍ତି ବାମନଦେବ ସିଏ ଆସିଛନ୍ତି ବୋଲି କିଏ ଜାଣିପାରୁନାହାନ୍ତି ପରେ ଜାଣିବେ ଶୁକ୍ରାଚାର୍ଯ୍ୟ ଅବଶ୍ୟ ଜାଣିବେ କାହିଁକିନା ସେ ସବୁକିଛି ଜାଣିପାରନ୍ତି ସେ କହିବେ କିଏ ହେଉଛନ୍ତି ବିଷ୍ଣୁ ପ୍ରଥମେ ଜାଣିପାରିଲେ ନାହିଁ କିଏ ଆସୁଛନ୍ତି ତେଣୁ ଇଥଂ ସ ଶିଷ୍ୟେଷୁ ଭୃଗୁଷୁ ଅନେକଧା ବିତର୍କ୍ୟମାଣ ଭଗବାନ ସ ବାମନ ଛତ୍ରଂ ସ ଦଣ୍ଡଂ ସ ଜଳଙ୍କ ମଣ୍ଡଳୁଂ ବିଭେଷ ବିଭ୍ର ଧୟମେବ ଧୟମେଧ ପାଟଂ ତେଣୁ ଇଥଂ ଏହିଭଳି ଭାବରେ ସ ଶିଷ୍ୟେଷୁ ଶିଷ୍ୟମାନଙ୍କ ସହିତ ଭୃଗୁବଂଶୀୟ ବ୍ରାହ୍ମଣମାନେ ତାଙ୍କର ଅନେକଧା ତାଙ୍କର ବିତର୍କ ମାନ ତାଙ୍କ କହୁଛନ୍ତି କିଏ ହେଇପାରନ୍ତି କିଏ ଆସିଲେ ଏଭଳି ତ ଲୋକଙ୍କୁ ଆମେ ଦେଖିନଥିଲେ ତ୍ରିଲୋକ କଥା ସେ ସବୁ ଜାଣନ୍ତି ଆମେ ଖାଲି ବୁର୍ଲା ବିଷୟରେ ଜାଣୁଛେ ବା ସମ୍ବଲପୁର ବିଷୟରେ ଜାଣୁଛେ ବା ପୃଥିବୀ ବିଷୟରେ ଜାଣୁଛେ ଚନ୍ଦ୍ର କଥା ଜାଣିନାହାନ୍ତି ଏପର୍ଯ୍ୟନ୍ତ ଚାଲିଛି ବିଜ୍ଞାନ ଚାଲିଛି ଏହିପାରେ ସେହିପାରେ ଏଇ କିଛି ଚାଲିଛି ଚନ୍ଦ୍ର ଗ୍ରହରେ କିଏ ଅଛନ୍ତି ମଙ୍ଗଳ ଗ୍ରହରେ କିଏ ଅଛନ୍ତି ସୂର୍ଯ୍ୟ ଲୋକରେ କିଏ ଅଛନ୍ତି ସବୁ ସେମାନେ ଜାଣନ୍ତି ସବୁ ଜ୍ଞାନ ତାଙ୍କ ପାଖରେ ରହିଛି ଆମର ଲିମିଟେଡ୍ କାଳ ଆମେ ଭାବୁଛେ ବହୁତ ବଡ଼ ମଡ଼ର୍ଣ୍ଣ ଟେକ୍ନୋଲୋଜି ଆମେ ପ୍ରାପ୍ତ ହୋଇଯାଇଛି ବୋଲି କିନ୍ତୁ ସେ ସବୁ ଜାଣନ୍ତି କିନ୍ତୁ ଏଭଳି ଲୋକ ଜାଣିଲାବେଳେ ମାନେ ହୁଅନ୍ତି କେଉଁଠି ତାଙ୍କର ଶୁଣୁନାହାନ୍ତି ତେଣୁ ବିତର୍କ ଚାଲିଛି କିଏ ହେଇପାରନ୍ତି ଭଗବାନ ସ ବାମନ ସେ ଜାଣିପାରୁନାହାନ୍ତି ହେଉଛି ଭଗବାନ ବାମନ ଦେବ ବୋଲି ସେ ଜାଣିପାରୁନାହାନ୍ତି ତର୍କ ଚାଲିଛି କାରଣ ସେ ଆସୁଛନ୍ତି ଛତ୍ର ଦଣ୍ଡ ସଜଳଂ କମଣ୍ଡଳୁ ଏସବୁ ଧାରଣ କରି ଆସୁଛନ୍ତି ଭଗବାନ ବିବେଶ ବର୍ତ୍ତମାନ ପ୍ରବେଶ କରୁଛନ୍ତି ବିଭ୍ରତ ଏସବୁ ହସ୍ତରେ ଧାରଣ କରିକିରି ହୟମେଧ ବାଟମ୍ ଏ ଅସମିତ ଯଜ୍ଞରେ ଆସି ସେ ପ୍ରବେଶ କଲେ ଭଗବାନ ଆସି ପ୍ରବେଶ କଲେ ଯେତେବେଳେ ବ୍ରାହ୍ମଣମାନେ ଦେଖୁଛନ୍ତି ଏବଂ ବଳି ମଧ୍ୟ ଦେଖୁଛନ୍ତି କିଭଳି ସେ ଦେଖାଯାଉଛନ୍ତି ନା ମଞ୍ଜିଆ ମେଖଳୟା ବିତମୁପ ମଞ୍ଜିଆ ମେଖଳୟା ବିତମୁପବିତା ଜିନୋତ୍ତରମ୍ ଜଟିଳଂ ବାମନଂ ବିପ୍ରଂ ମାୟାମାମ୍ବକଂ ହରିମ୍ ପ୍ରବିଷ୍ଟଂ ବିକ୍ଷ ଭୃଗବ ଶିଷ୍ୟାସ୍ତିସରା ସହାଗ୍ନିଭି ପ୍ରତ୍ୟଗୁଣଂ ସମୁତ୍ଥାୟ ସଂକ୍ଷିପ୍ତାସ୍ତସ୍ୟତେସା ସେ ଧାରଣ କରିଛନ୍ତି ବସ୍ତ୍ର ଯେଉଁ ଧାରଣ କରିଛନ୍ତି ମୁଞ୍ଜ ମେଖଳା ମୁଞ୍ଜ କ'ଣ ଶବ୍ଦ ହେଇଛି ସେ ମୁଞ୍ଜ ମେଖଳା ଧାରଣ କରିଛନ୍ତି ମୁଞ୍ଜ କହିଲେ ବେତ ବେତ ନିର୍ମିତ ମୁଞ୍ଜ ଏଇଟା ଗୋଟେ ଧାରଣ କରିଛନ୍ତି ମେଖଳା ପରିବେଷ୍ଟିତ ତାଙ୍କର ପଟି ଦେଶରେ ପରିବେଷ୍ଟିତ ହେଇଛି ଉପବୀତ ଧାରଣ କରିଛନ୍ତି ତାପରେ ମୃଗଚର୍ମ ଧାରଣ କରିଛନ୍ତି ମୃଗଚର୍ମ ଦେଇଥିଲେ ଭୂମିଦେବୀ ଦେଇଛନ୍ତି ତାଙ୍କୁ ଜଟିଳଂ ତାଙ୍କର ଜଟା ରହିଛି କୁଣ୍ଡେଇ ନାହାନ୍ତି କିଛି ମାନେ ପାନିଆ ଲଗେଇ ନାହାନ୍ତି ତାଙ୍କର ରହିଛି ଜଟା ରହିଛି ବାମନ ବାମନ ରୂପରେ ଆସିଛନ୍ତି ସେ ବିପ୍ର ବ୍ରାହ୍ମଣ ଜାଣିପାରୁଛନ୍ତି ଉପବୀତ ଧାରଣ କରିଛନ୍ତି କିନ୍ତୁ ସିଏ ହେଉଛନ୍ତି ମାୟା ମାଣ ବକମ ହରିମ ଯଦିଓ ଦେଖାଯାଉଛନ୍ତି ଗୋଟେ ବାମନ ରୂପରେ କିନ୍ତୁ ସିଏ ହେଉଛନ୍ତି ପ୍ରକୃତରେ ହରି ସିଏ ଭଗବାନ ପ୍ରବିଷ୍ଟଂ ବିକ୍ଷ ବୃଗବ ସ ଶିଷ୍ୟାସ୍ତେ ସହାଗ୍ନିଭି ତେଣୁ ସେଇ ଯଜ୍ଞସ୍ଥଳକୁ ଯେତେବେଳେ ପ୍ରବେଶ କରୁଛନ୍ତି ଭୃଗୁବଂଶୀ ବ୍ରାହ୍ମଣମାନେ ତାଙ୍କ ଶିଷ୍ୟମାନଙ୍କ ସହିତ ଦେଖି ତାଙ୍କୁ ଅଭ୍ୟର୍ଥନା କରୁଛନ୍ତି ପ୍ରତିଗୁଣ ସମୁଥାୟ ସମସ୍ତେ ଦଣ୍ଡାମ ନେଇଯାଇଛନ୍ତି ଏବଂ ତାଙ୍କୁ ସ୍ୱାଗତ କରୁଛନ୍ତି ସଂକ୍ଷିପ୍ତା ତସ ତେଜସା ତାଙ୍କର ତେଜରେ ଏମାନେ ସବୁ ତାଙ୍କର ଏମାନଙ୍କର ତେଜ ସବୁ କ'ଣ ଏତେ ଆଉ ସଂକ୍ଷିପ୍ତ ହୋଇଯାଇଛି ବା କ୍ଷୀଣ ହୋଇଯାଇଛି ତେଣୁ ଯଜମାନ ପ୍ରମୋଦିତା ଦର୍ଶନୀୟ ମନୋରମମ୍ ରୂପାନ୍ ରୂପା ବୈବଂ ତସ୍ମା ଆସନ୍ମା ହରହତ୍ ତେଣୁ ବଳି କ'ଣ କଲେ ଯଜମାନ ପ୍ରମୋଦିତୁ ତାଙ୍କୁ ଦେଖି ବହୁତ ଆନନ୍ଦିତ ହୋଇଗଲେ ସେ ଆନନ୍ଦବାନ ସେ ତାଙ୍କୁ ଯିଏ ଦେଖିବେ ସେ ଆନନ୍ଦ ପ୍ରାପ୍ତ ହେବେ ପ୍ରମୋଦିତ ଦର୍ଶନୀୟ ମନୋରମମ୍ ବହୁତ ସୁନ୍ଦର ରୂପ ରହିଛି ମନୋରମମ୍ ରୂପ ବହୁତ ସୁନ୍ଦର ରୂପ ଦର୍ଶନ କଲେ ତେଣୁ ରୂପାନ୍ ରୂପା ବୈବଂ ତସ୍ମା ଆସନ୍ ମହରତ୍ ରୂପାନୁରୂପମ୍ କହିଲେ ତାଙ୍କର ସୌନ୍ଦର୍ଯ୍ୟ ଶରୀରର ବିଭିନ୍ନ ଅଙ୍ଗ ସବୁ ବହୁତ ସୁନ୍ଦର ଦେଖାଯାଉଛନ୍ତି। ତେଣୁ ତାଙ୍କୁ ଗୋଟେ ସୁନ୍ଦର ଆସନ ପ୍ରଦାନ କଲେ। ସେ ଆସନ ଆମର ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ ନୂତନ ଭାବରେ ତିଆରି ହୋଇଥିଲା। ସେ ଆସନ କେହି ବସିନଥିଲେ, ସୁବର୍ଣ୍ଣ ଆସନ। ସେଟାକୁ ଆଣିଲେ, ବଳି ଲୋକ ପଠାଇକି ଆଣିଲେ, ସବୁ ପ୍ରଦାନ କଲେ ବସିବା ପାଇଁ। ତେଣୁ ତାଙ୍କୁ ବସି ପ୍ରଦାନ କରା ପରେ ତାଙ୍କୁ ସ୍ୱାଗତ କଲେ। ସ୍ୱାଗତେ ନାଭିନନ୍ଦ୍ୟାଜ ପାଦୌ ଭଗବତୋ ବଳିହି ଅବନିଜ୍ୟାର୍ଚ୍ଚ ମୁକ୍ତ ସଙ୍ଗ ମନୋରମମ। ତେଣୁ ଏଇଭଳି ଭାବରେ ତାଙ୍କୁ ସ୍ୱାଗତ କଲେ। ସ୍ୱାଗତମ କୃଷ୍ଣ ସୁସ୍ୱାଗତମ କୃଷ୍ଣ ସ୍ୱାଗତମ କୃଷ୍ଣ ସୁସ୍ୱାଗତମ କୃଷ୍ଣ ସ୍ୱାଗତମ ସୁସ୍ୱାଗତମ ଶରଣାଗତମ କୃଷ୍ଣ ସେ ଜାଣିନାହାନ୍ତି। ଭଗବାନ ଶୁକ୍ରାଚାର୍ଯ୍ୟ ତ ଜାଣିଛନ୍ତି, ଆଉ କିଏ ଜାଣିନାହାନ୍ତି। ଯାହା ହଉ, ଏହିଭଳି ଭାବରେ ସ୍ୱାଗତ କଲେ, ବିଭିନ୍ନ ସ୍ୱାଗତ ୱେଲକମ୍ ୱେଲକମ୍ କରିକି ସ୍ୱାଗତ କଲେ ଏବଂ ଅଭିନନ୍ଦନ କଲେ ମଧ୍ୟ ବଚନ ଦ୍ୱାରା ଏବଂ କାର୍ଯ୍ୟ ଦ୍ୱାରା ତାଙ୍କୁ ଦେଲେ, ଆସନ ଇତ୍ୟାଦି ଦେଲେ। ପାଦୌ ଭଗବତ ଭଳି ଭଗବାନଙ୍କ ପାଦକୁ ଧୌତ କଲେ। ଅବନିଜ୍ୟା ଅର୍ଚ୍ଚା ମାସ ପାଦକୁ ଧୌତ କରିଦେଇଛନ୍ତି। ମୁକ୍ତ ସଙ୍ଗ ମନୋରମମ୍, ଭଗବାନଙ୍କୁ ଜାଣିବେ କେଉଁମାନେ? ଯେଉଁମାନେ ମୁକ୍ତ ସଙ୍ଗ, ଭଗବାନ ଯେଉଁମାନେ ଭୌତିକ ଜଗତରୁ ଉର୍ଦ୍ଧ୍ୱରେ, ସେମାନେ ମୁକ୍ତ ବ୍ୟକ୍ତିମାନେ ଭଗବାନଙ୍କ ରୂପକୁ ଆସ୍ୱାଦନ କରିପାରିବେ ବା ତାଙ୍କ ବିଷୟରେ ଜାଣିପାରିବେ, ତାଙ୍କ ବିଷୟରେ କଥା କହିପାରିବେ। ମଧ୍ୟଜୀବମାନେ ଜାଣିପାରିବେ ନାହିଁ। ବଳି ମହାରାଜ ମଧ୍ୟ ଜଣେ ମୁକ୍ତ ଜୀବ, ସେ ମଧ୍ୟ ମହାଜନରେ ପରିଣତ ହୋଇଛନ୍ତି। ଅବଶ୍ୟ ମହାଜନ ସେ ସାଧାରଣ ବ୍ୟକ୍ତି ନୁହନ୍ତି। ତାଙ୍କର ପିତାମହ ହେଉଛନ୍ତି ପ୍ରହ୍ଲାଦ, ସେ ଜଣେ ମହାଜନ। ଗୋଟିଏ ଫ୍ୟାମିଲିରେ ଦୁଇ ଜଣ ମହାଜନ ବାହାରି ଯାଉଛନ୍ତି, ବାହାର କରୁଛନ୍ତି। ସମଗ୍ର ବୈଦିକ ଇତିହାସରେ 12 ଜଣ ମହାଜନ ରହିଛନ୍ତି। ତା ଭିତରେ ଦୈତ ଫ୍ୟାମିଲିରେ 2 ଜଣ ଆସିଯାଉଛନ୍ତି ମହାଜନ, କିଏ ପ୍ରହ୍ଲାଦ ଏବଂ ତାଙ୍କର ପୌତ୍ର ବଳି ମହାରାଜ, 2 ଜଣ ମହାଜନରେ ପରିଣତ ହୋଇଛନ୍ତି। ତେଣୁ ଏହିଭଳି ଭାବରେ ତାଙ୍କର ପାଦକୁ ଧୌତ କରି ଅବନିଜ୍ୟା ଅର୍ଚ୍ଚା ମାସ ତାଙ୍କୁ ଅର୍ଚ୍ଚନା କଲେ, ତାଙ୍କୁ ପୂଜା କଲେ ମୁକ୍ତ ସଙ୍ଗ ମନୋରମମ୍। ତେଣୁ ତତ୍ପାଦ ଶୌଚଂ ଜନ କର୍ମ ସାପହଂ ସଧର୍ମ ବିନ୍ ଧର୍ମବିତ୍ ମୂର୍ଣ୍ଣ ଦଧା ସୁମଙ୍ଗଳମ୍ ଯଦେବ ଦେବ ଗିରିଶ ଚନ୍ଦ୍ରମୌଳି ଦଧାର ମୂର୍ଣ୍ଣା ପରୟାତ ଭକ୍ତ୍ୟା। ବଳି ମହାରାଜ ପାଦପଦକୁ ଧୌତ କରୁଛନ୍ତି। କିଭଳି ଧୌତ କରୁଛନ୍ତି? ତତ୍ ପାଦ ଶୌଚଂ ଜନ କର୍ମ ସାପହଂ, ସେ ଯେଉଁ ପାଦ ପଦ୍ମ ପାଦ ଧୌତ ଜଳ, ସମସ୍ତଙ୍କର ତ୍ରିଜଗତର କର୍ମସ ପାପକୁ ଦୂର କରିଦେବ, କର୍ମ ସାପହଂ। ତେଣୁ ସଧର୍ମବିତ୍, ଏ ଧର୍ମବିତ୍ ଜାଣନ୍ତି, ସବୁ ଧର୍ମ ଜାଣନ୍ତି। ପ୍ରହ୍ଲାଦଙ୍କର କିଏ ପୌତ୍ର ପ୍ରହ୍ଲାଦ ଜଣେ ମହାଜନ, ସେ ମଧ୍ୟ ମହାଜନ ଜାଣନ୍ତି। ତେଣୁ ମୂର୍ଣ୍ଣି ଦଧାତ୍ ସୁମଙ୍ଗଳମ୍, ସେ ପାଦ ଦୌଳକୁ ମସ୍ତକରେ ଧାରଣ କଲେ, ଯିଏକି ସମସ୍ତ ମଙ୍ଗଳ ପ୍ରଦାନ କରେ ସେ ଜଳ, ପାଦ ଶୌଚ ଜଳ। ଯତ୍ ଦେବ ଦେବ, ସୁଖଦେବ ଗୋସ୍ୱାମୀ ଯେତେବେଳେ ଏ କଥା ଦେଖୁଛନ୍ତି, ସେତେବେଳେ ସେ ଚିନ୍ତା କରୁଛନ୍ତି ଶିବଙ୍କ କଥା। ଶିବଜୀ ମଧ୍ୟ ସେହିଭଳିଆ ଦେବ ଦେବ ଗିରିଶ ଚନ୍ଦ୍ରମୌଳି ଦଧାର ମୂର୍ଣ୍ଣା ପରୟାତ ଭକ୍ତ୍ୟା। ଗଙ୍ଗାଦେବୀଙ୍କର ଆବିର୍ଭାବ ବିଷୟରେ ନବଦଶକ ବର୍ଣ୍ଣନା କରାଯାଇଛି। ଗଙ୍ଗାଦେବୀ ଯେତେବେଳେ ଆସିବେ, ସଗର ସଗର ରାଜା ଥିଲେ, ତାଙ୍କର ଯେଉଁ ପୁତ୍ରମାନେ 60,000 ପୁତ୍ର, ସେମାନେ ସବୁ ତାଙ୍କର ସଗର ରାଜା ଯେତେବେଳେ କରୁଥିଲେ ଯଜ୍ଞ କରୁଥିଲେ, ଅଶ୍ୱମେଧ ଯଜ୍ଞ, ସେ ଯଜ୍ଞ କରୁଥିବା ସମୟରେ ଇନ୍ଦ୍ର ତାଙ୍କ ଘୋଡ଼ାକୁ ନେଇଯାଇଥିଲେ, ଲୁଚେଇକି ଲୁଚେଇ ଦେଇଥିଲେ। ତେଣୁ ତାଙ୍କର 60,000 ପୁତ୍ର ଖୋଜି ବୁଲିଲେ କେଉଁଠି ରହିଲା ଆମର ଘୋଡ଼ା ଏଇ ପହଞ୍ଚିକରି ଖୋଳିଦେଲେ ସାଗର ସୃଷ୍ଟି କରିଦେଲେ 60,000 ତାଙ୍କର ଯାଇ ପହଞ୍ଚିଗଲେ ଗଙ୍ଗା ସାଗର ନିକଟରେ ଯେଉଁଠି ରହିଛନ୍ତି କପିଳଦେବ ରହୁଛନ୍ତି ସେଠି ଦେଖିଲେ ତାଙ୍କ ଘୋଡ଼ା ରହିଛି ସେ ଭାବିଲେ ବ୍ୟକ୍ତି ଜଣଙ୍କ ଢୋଙ୍ଗୀ ବ୍ୟକ୍ତି ଧ୍ୟାନ କରୁଛି ପ୍ରକୃତରେ ଆମ ଘୋଡ଼ାକୁ ଏଇ ଚୋରି କରିଛି ଏଇଭଳିଆ ଚିନ୍ତା କରି କି ପାଟିତୁଣ୍ଡ କରିଦେଲେ କପିଳଦେବ ଚକି ଖୋଳିଦେଲେ ସେଥିରେ ସବୁ ସମସ୍ତେ ଧ୍ୱଂସ ହୋଇଗଲେ ଜଳି ପଡ଼ିଗଲେ ପାଉଁଶ ହୋଇଗଲେ ତେଣୁ ସବର ବଂଶ ଚବର ତାଙ୍କର ବଂଶରେ ବହୁତ ବ୍ୟକ୍ତି ଆସିଲେ ତାଙ୍କର ପୁତ୍ର ସେ କରିକିରି ଆସିଲେ କେମିତି ତାଙ୍କର କ'ଣ କୂଳକୁ ଉଦ୍ଧାର କରିବେ ସବୁ ସେଇ ପଡ଼ିକି ରହିଛନ୍ତି ପାଉଁଶ ହେଇକି ରହିଛନ୍ତି ତେଣୁ ଭଗୀରଥ କ'ଣ ସେ ସିଦ୍ଧି ପ୍ରାପ୍ତ ହେଲେ ଗଙ୍ଗାଦେବୀଙ୍କୁ ଆହ୍ୱାନ କରିବା ପାଇଁ ସେ ସିଦ୍ଧ ହୋଇପାରିଲେ ଅନ୍ୟ କେହି କରିପାରିଲେ ନାହିଁ ତାଙ୍କ ବଂଶରେ ତେଣୁ ଗଙ୍ଗାଦେବୀ ଯେ ଆସିଲେ ସେ ରାଜ୍ୟରେ ମୁଁ ଆସିବି ଯେ କିନ୍ତୁ ମୋତେ କିଏ ଧାରଣ କରିବେ ସେ ସ୍ୱର୍ଗରେ ଥିଲେ ସେତେବେଳେ ଭଗବାନ ବାମଦେବ ଯେଉଁ ଆସିଥିଲେ ସେହି ସମୟରେ ଗଙ୍ଗାଦେବୀ ଆସି ସ୍ୱର୍ଗରେ ରହିଥିଲେ ସେ ପୃଥିବୀ ପୃଷ୍ଠକୁ ଆସିନଥିଲେ ତେଣୁ ସେ କହିଲେ ମୋତେ କିଏ ଧାରଣ କରିବ ପୃଥିବୀକୁ ଯଦି ଆସିବି ତାହେଲେ ମୁଁ ପଳେଇବି ସାଙ୍ଗେ ପାତଳକୁ ପୃଥିବୀ ରହିପାରିବି ନାହିଁ ମୋର ବେଗ କିଏ ଧାରଣ କରିପାରିବେ ନାହିଁ ତେଣୁ ଭଗୀରଥ ପୁଣି ଶିବଜୀଙ୍କୁ ପ୍ରାର୍ଥନା କଲେ ତେଣୁ ଶିବଜୀ ରାଜି ହେଲେ ତେଣୁ ଗଙ୍ଗାଦେବୀ ଯେତେବେଳେ ସ୍ୱର୍ଗରୁ ଅବତରଣ କରୁଛନ୍ତି ସେତେବେଳେ ଶିବଜୀ ତାଙ୍କ ଜଟାକୁ ଖୋଲିଦେଲେ ସେ ଜଟାରେ ଆସି ଅବତରଣ କରିଛନ୍ତି ଗଙ୍ଗାଦେବୀ ତେଣୁ ଶିବଜୀଙ୍କର ଗୋଟେ ନାମ ହେଉଛି ଚନ୍ଦ୍ରମୌଳି ଚନ୍ଦ୍ରକୁ ଧାରଣ କରିଛନ୍ତି ତାଙ୍କ ମସ୍ତକରେ ଧାରଣ କରିଛନ୍ତି ଯେଉଁଭଳି ଭାବରେ ଚନ୍ଦ୍ରମାନେ ଗଙ୍ଗାକୁ ଧାରଣ କରିଛନ୍ତି ଗଙ୍ଗାଧର ତାଙ୍କ ନାମ ହେଉଛି ଗଙ୍ଗାଧର ଚନ୍ଦ୍ରମୌଳି ଗଙ୍ଗାଧର ଯେଉଁ କୁହାଗଲା ଗଙ୍ଗାକୁ ଧାରଣ କରିଛନ୍ତି ତେଣୁ ସେହିଭଳି ଭାବରେ ଇଏ ଯେଉଁ ବଳି ମହାରାଜ ସେ ବାମନଙ୍କର ପାଦ ଧୌତ କରି ସେ ଜଳକୁ ନିଜର ମସ୍ତକରେ ଧାରଣ କରୁଛନ୍ତି ଯେଭଳି ଭାବରେ ଶିବଜୀ ଧାରଣ କରିଥିଲେ ପ୍ରଥମ ସ୍କନ୍ଦ ଅଷ୍ଟାଦଶ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି ଯତ୍ ପାଦ ଶୌଚ ଭଗବାନ ବୋଲି କିଏ ଭଗବାନ ଯେଉଁ ବସ୍ତୁ କିଭଳି ବସ୍ତୁ ପ୍ରଥମ ସ୍କନ୍ଦ 18 ଅଧ୍ୟାୟରେ ସୁତ ଗୋସ୍ୱାମୀ କଥା କହୁଛନ୍ତି ଯତ୍ ପାଦ ଶୌଚ ଯାହାଙ୍କର ପାଦ ଧୌତ କରି ଆସିଥିବା ଜଳ ଅଥାପି ଯତ୍ ପାଦ ନଖାବଶିଷ୍ଟମ ଜଗତ ବିରିଞ୍ଚ ପ୍ରଭୁତା ନାମ୍ବ ଭଗବାନ ଯେତେବେଳେ ତାଙ୍କର ପାଦକୁ ଉତ୍ତୋଳନ କରିଥିଲେ ସେହି ସମୟରେ ଚିତ୍ ଜଗତର ଜଳ ଆସିଯାଇଥିଲା ଗଙ୍ଗା ତ କୁହାଯାଏ ଯାହାଙ୍କର ପାଦ ନଖକୁ ଧୌତ କରି ଆସିଥିବା ଜଳ ଜଗତ ବିରିଞ୍ଚ ବ୍ରହ୍ମା ତାକୁ ଧାରଣ କରିଥିଲେ ତାଙ୍କ କମଣ୍ଡଳରେ କମଣ୍ଡଳ ଧାରଣ କରି ସେ ଭଗବାନଙ୍କ ପାଦକୁ ପୂଜା କରିଥିଲେ ସେ ଜଳରେ ଏବଂ ସେହି ଜଳ ଯେତେବେଳେ ଆସୁଛି ଶିବଜୀ ସେହି ଜଳକୁ ଧାରଣ କରିଥିଲେ ତାଙ୍କ ମସ୍ତକରେ ଅଥା ଶେଷ ପୁନାତି ଅନ୍ୟତ ମୁକୁନ୍ଦା ପୁନାମ ଲୋକେ ଭଗବତ ପଦାର୍ଥ ଶିବଜୀ କେବଳ ତାଙ୍କର ମସ୍ତକରେ ଧାରଣ କରିଥିଲେ ତାଙ୍କ ଶିବଲୋକ ସମସ୍ତେ ପବିତ୍ର ହୋଇଯାଇଛନ୍ତି ଯେହେତୁ ଭଗବାନ ଶିବ ତାଙ୍କର ମସ୍ତକରେ ଗଙ୍ଗାକୁ ଧାରଣ କରିଛନ୍ତି ତେଣୁ ଆଉ କିଏ ବ୍ୟକ୍ତି ହୋଇପାରିବେ ଭଗବତ ପଦାର୍ଥ କୋ ନାମ ଲୋକ ଭଗବତ ପଦାର୍ଥ ତେଣୁ ଏଇଭଳି ଭାବରେ ଭଗବାନ ବାମନଦେବଙ୍କର ପଦସୌତ କରି ସେ ଜଳକୁ ନିଜ ମସ୍ତକରେ ଧାରଣ କରୁଛନ୍ତି ତେଣୁ ବଳିବର୍ତ୍ତନ କହୁଛନ୍ତି ସ୍ୱାଗତମ ସ୍ୱାଗତମ ତେ ନମସ୍ତୁଭ୍ୟଂ ବ୍ରହ୍ମ କିଂ କରବାମ ତେ ବ୍ରହ୍ମଶ୍ରୀଣାଂ ତପ ସାକ୍ଷାତ ମନେ ତ୍ୱାର୍ଯ୍ୟବକୁ ଧରମ ତେଣୁ ସ୍ୱାଗତ କରୁଛନ୍ତି ସେ ଜାଣିନାହାନ୍ତି ଭଗବାନ ବୋଲି ବାମନ ରୂପରେ ବ୍ରାହ୍ମଣ ବୋଲି କରୁଛନ୍ତି ବଟୁ ବାମନ ଜଣେ ତେଣୁ ସେ କହୁଛନ୍ତି ତମସ୍ତୁଭ୍ୟଂ ମୁଁ ଆପଣ ନମସ୍କାର କରୁଛି ବ୍ରହ୍ମନ କିଂ କରବାମତେ ହେ ବ୍ରାହ୍ମଣ ମୁଁ ତୁମର କ'ଣ କରିବି କ'ଣ ଦରକାର ତୁମର ଭିକ୍ଷାପତ୍ର ଜାଣିକି ଆସିଛନ୍ତି ଭିକ୍ଷାପତ୍ର ଦେଇଛନ୍ତି କିଏ କୁବେର ଦେଇଛନ୍ତି ତାଙ୍କୁ ଭିକ୍ଷାପାତ୍ର ସକାଳେ ଆଲୋଚନା କରୁଥିଲେ ଭିକ୍ଷା ମାଗୁଛନ୍ତି ଭବମ ଭିକ୍ଷାମ ଦେଇ ଯେଉଁ କହନ୍ତି ଭିକ୍ଷାପତ୍ର ଧରିକି ଆସୁଛନ୍ତି ବଳି ଜାଣୁଛନ୍ତି ଭିକ୍ଷାପତ୍ର ଧରିକି ଆସୁଛନ୍ତି ଭିକ୍ଷା ମାଗିବେ ଆଉ କ'ଣ କରିବେ ଭିକ୍ଷା ମାଗିବା ପାଇଁ କିଛି ନାହିଁ ବୋଧେ ଚାକିରି ବାକିରି କରିନାହାନ୍ତି ଭିକ୍ଷା କରି ଚଳୁଛନ୍ତି ଭିକ୍ଷାପତ୍ର ଆଣିକି ଆସୁଛନ୍ତି ଭିକ୍ଷା ମାଗୁଛନ୍ତି ଭିକ୍ଷା କିଛି ଦେବା ଏଇଭଳି ଭାବୁଛନ୍ତି ତଥାପି ପଚାରୁଛନ୍ତି କିଂ କରବା ମୋତେ ମୁଁ କ'ଣ କରିବି ଆପଣ କି ସେବା କରିପାରିବି ବ୍ରହ୍ମର୍ଷିମାନଙ୍କ ତପ ସାକ୍ଷାତ ମୁଁ ଦେଖୁଛି ଆପଣ ହେଉଛନ୍ତି ବ୍ରହ୍ମର୍ଷିମାନଙ୍କ ତପ ସାକ୍ଷାତ ତପ ମୂର୍ତ୍ତି ମଧ୍ୟ ଧାରଣ କରିଛନ୍ତି ମାନିଏତୁ ଆର୍ଯ୍ୟ ବପୁ ଧରମ ଆପଣ ଏଇଭଳି ଭାବରେ ସାକ୍ଷାତ ତପ ଗୋଟେ ବପୁ ଧାରଣ କରିଛନ୍ତି ଏଇଭଳି ଭାବରେ ମୋତେ ଲାଗୁଛି ପ୍ରକୃତରେ ଆପଣ କିଏ
ତେଣୁ ଅଜ୍ଞାନ ପିତର ସ୍ତୃପ୍ତା ଅଜ୍ଞାନ ପାରିତଙ୍କୁଳମ ଅଦ୍ୟ ସୃଷ୍ଟ ପ୍ରତୁରୟମ ଯତ୍ ଭବାନ ଆଗତ ଗୃହା। ପ୍ରଭୁ ହେ ବ୍ରାହ୍ମଣ, ବର୍ତ୍ତମାନ ଅଦ୍ୟ ବର୍ତ୍ତମାନ ମୋର ପିତରମାନେ ସମସ୍ତେ ତୃପ୍ତ ହୋଇଗଲେ, ଆପଣ ଯେଉଁ ମୋ ଗୃହକୁ ଆସିଲେ, ଭଗବାନଙ୍କ ଭକ୍ତଙ୍କର ଯଦି ପାଦ ଗୋଟେ ସ୍ଥାନ ପଡ଼ିବ ସେ ତୀର୍ଥରେ ପରିଣତ ହୋଇଯାଏ, ପାଦ ତାଙ୍କ ପାଦରେ ଏତେ ମହିମା ରହିଛି। ତେଣୁ ଆଜି ବଳି ମହାରାଜ ଧର୍ମ ବି କୁହାଗଲା ନା, ସେ ଧର୍ମ ଜାଣନ୍ତି, ତେଣୁ ସେ କହୁଛନ୍ତି ଅଜ୍ଞାନ ପିତର ତୃପ୍ତା, ପିତୃଲୋକମାନେ ସମସ୍ତେ ତୃପ୍ତ ହୋଇଯାଇଛନ୍ତି ଆପଣ ମୋର ଆମର ଏଇ ସ୍ଥାନକୁ ଆସିଛନ୍ତି। ଅଜ୍ଞାନ ପାବିତ କୁଳ, ଆମର କୁଳ ସବୁ ପବିତ୍ର ହୋଇଯାଇଛି। ଆଦ୍ୟ ସୃଷ୍ଟ କ୍ରତୁରୟମ, ଆମେ ଯେଉଁ ଯଜ୍ଞ କରୁଥିଲୁ ଯଜ୍ଞର ଫଳ ମଧ୍ୟ ଆମେ ପ୍ରାପ୍ତ ହୋଇଗଲୁ। ଯଦ୍ ଭଗବାନ ଆଗତ ଗୃହାନ, ଆମର ଗୃହକୁ ଆପଣ ଆସିଛନ୍ତି, ଆମକୁ ପବିତ୍ର କରିଦେଉଛନ୍ତି। ଅଦ୍ୟା ନୟୋ ମେ ସୁତା ସୁତା ଯଥା ବିଧି ଦ୍ୱିଜାତ୍ମଜତ ଚରଣାବନେ ଜନହି ହତା ହଂସୋ ବାଭି ବାର୍ଭୀରିୟଂ ଚ ଭୂରହୋ ତଥା ପୁନିତା ତନୁଭିପଦେସ୍ତବ। ଅଦ୍ୟ ଅଗ୍ନୟୋ ମେ ସୁତା ତଥା ବିଧି, ତେଣୁ ଆଜି ମୁଁ ଏଇ ଯେଉଁ ଅଗ୍ନି ଯେଉଁ ଯଜ୍ଞ କରୁଥିଲି ଏଇଟା ସଠିକ ଭାବରେ ସମ୍ପାଦନ କରିଛି, ଯେଉଁଥିପାଇଁ ଆପଣ ଆଜି ଏଠି ଉପସ୍ଥିତ ହୋଇଛନ୍ତି। ଦ୍ୱିଜାତ୍ମଜା ତ ଚରଣାବନ ଜନେଇ, ଦ୍ୱିଜାତ୍ମଜା ଦ୍ୱିଜାତ୍ମଜା କହିଲେ ବ୍ରାହ୍ମଣ କୁମାର, ତାଙ୍କୁ କହୁଛନ୍ତି ବ୍ରାହ୍ମଣ କୁମାର ଆପଣଙ୍କର ଚରଣ ଅବଜନେଇ ଆପଣ ସେ ପାଦପଦ ମୁଁ ଧୌତ କରିଛି, ଆଜି ମୁଁ ପବିତ୍ର ହୋଇଯାଇଛି। ହତ ହଂସ ମୋର ସମସ୍ତ ପାପ ଦୂର ହୋଇଯାଇଛି, ଏଇ ଯେଉଁ ଜଳ ଦ୍ୱାରା ମୁଁ ଇଏ କଲି ମସ୍ତକରେ ଧାରଣ କଲି, ଆଜି ମୋର ସମସ୍ତ ପାପ ଧୌତ ହୋଇଯାଇଛି। ପୁନିତା ତନୁଭି ପଦେଇ ଦେବ, ଏଇ ଯେଉଁ ଆପଣ କ୍ଷୁଦ୍ର ଚରଣ ରହିଛି, ଏ ଚରଣ କମଳ ସ୍ପର୍ଶ ଦ୍ୱାରା ପୃଥିବୀ ମଧ୍ୟ ପବିତ୍ର ହୋଇଯାଉଛି, ବା ସ୍ୱର୍ଗଲୋକ ମଧ୍ୟ ପବିତ୍ର ହୋଇଯାଉଛି। ତେଣୁ ଯତ୍ ଯତ୍ ବଟୋ ବାଞ୍ଚସି ତତ୍ ପ୍ରତିଚ୍ଛମେ ତ୍ୱାମର୍ଥିନାଂ ବିପ୍ରସୂତାନ୍ ତର୍କୟେ ଗାଂ କାଞ୍ଚନାଂ ଗୁଣବଦ୍ଧାମୁଷ୍ଟମ୍ ତଥାନ ପେୟ ମୁତବା ବିପ୍ରକନ୍ୟା ଗ୍ରାମାନ୍ ସମୁଧାନ୍ ତୁରଗାନ୍ ଗଜାନ୍ ବା ରଥାନ୍ ତଥା ରତମ ମସପ୍ରତିଚ୍ଛ। ଭିକ୍ଷା ପାତ୍ର ଧରିଛନ୍ତି ନା, ସେ ପଚାରିଛନ୍ତି କ'ଣ ଦରକାର ତୁମର ବ୍ରାହ୍ମଣ, କ'ଣ ଦରକାର? ଯତ୍ ଯତ୍ ବଟୋ ବାଞ୍ଛସି ତତ୍ ପ୍ରତିଚ୍ଛମେ, ଯାହା ଚାହୁଁଛ ତାହାକୁ କୁହ, ମୁଁ ଦେଇଦେବି, କିଛି ଅସୁବିଧା ନାହିଁ, ତ୍ରିଲୋକର ମୁଁ ଅଧିପତି। ତ୍ୱାମ୍ ଅର୍ଥିନାମ୍ ବିପ୍ରସୂତାନ୍ ତର୍କଏ, ତୁମେ ଭିକ୍ଷା ପାତ୍ରରୁ ଦେଖି ମୁଁ ଜାଣୁଛି ତୁମେ କିଛି ଅର୍ଥ ପ୍ରାପ୍ତ ହେବା ପାଇଁ ଚାହୁଁଛ, ମୁଁ ଜାଣିପାରୁଛି। କ'ଣ ଦରକାର? ଗାଁ ଗାଁ କହିଲେ କ'ଣ? ଗାଁ କହିଲେ ଗାଭୀ, ଗାଭୀ ଦରକାର, କାଞ୍ଚନ ସୁନା ଦରକାର, କ'ଣ ଦରକାର? ଗୁଣବଦ୍ଧା ମୁଷ୍ଟମ୍, ଗୁଣବତ୍ ବହୁତ ସୁନ୍ଦର ଗୁଣବାନ ଗାଭୀ ଏସବୁ, ବା ଧାମ ବା ବହୁତ ଜମିଫମି ଦରକାର, ବାସସ୍ଥାନ ଏତେ ଦରକାର, ମୁଷ୍ଟମ୍ ତଥା ଅନ୍ନ ଖାଦ୍ୟ ଦରକାର କି ଖାଇବାକୁ ଦେବି ତଥା ଅନ୍ନ, ପେୟ ବା ପାନୀୟ କିଛି ଦରକାର, ମୁତମ ବା ବିପ୍ରକନ୍ୟା ବା ବିବାହ କରିବା ପାଇଁ ଚାହୁଁଛ, ବିପ୍ରକନ୍ୟା ପ୍ରଦାନ କରିବି, ତୁମେ ତ ବ୍ରାହ୍ମଣ ତେଣୁ ଅନ୍ୟ କୋଳ କୋଳରେ ବିବାହ କରିବ ନାହିଁ, ବିପ୍ରକନ୍ୟା ଦରକାର ତୁମର, ବିପ୍ରକନ୍ୟା ମୁଁ ଦେବି, କିଛି ଅସୁବିଧା ନାହିଁ। କ'ଣ ତୁମର ଦରକାର? ଗ୍ରାମାନ କିଛି, ଗ୍ରାମ କିଛି ନେବ କି ଚଳିବା ପାଇଁ, ରୋଜଗାର କରିବା ପାଇଁ ଟଙ୍କା ପଇସା ଦରକାର ତୁମର, ଗ୍ରାମ କିଛି ଦେବି। ସମୃଦ୍ଧାନ ସାଧାରଣ ଗ୍ରାମ ନୁହଁ, ବହୁତ ବଡ଼ ସମୃଦ୍ଧିଶାଳୀ ଗ୍ରାମ ଦେବି, ବା ତୁରଗାନ ବା ଅଶ୍ୱ ଦରକାର କି, ଅଶ୍ୱ ଦରକାର କୌଣସି କାରଣ ତୁମେ ଚାହୁଁଛ, ଅଶ୍ୱ ପାଇଁ ଦରକାର ଯଦି ମୁଁ ଅଶ୍ୱ ଦେବି, ବହୁତ ଅଶ୍ୱ ବହୁବଚନ କୁହାଯାଏ ତୁରଗାନ, କେତେ ଅଶ୍ୱ ଦରକାର କୁହ, ବା ଗଜାନ ବା ହାତୀ ଦରକାର କି, କେତେ ହାତୀ ଦରକାର କୁହ ମୁଁ ଦେବି। ରଥାନ ବା ରଥ ଦରକାର କି, ସମ୍ପ୍ରତିଚ୍ଛ ଯାହା ଦରକାର ତୁମେ ନିଅ, କିଛି ଅସୁବିଧା ମୁଁ ଦେବି, ଯାହା ଚାହିଁ ଦେଇଦେବି। କ'ଣ ଚାହୁଁଛ? ମୁଁ ତୁମ ଉପରେ ବହୁତ ଖୁସି ହୋଇଯାଇଛି, ଆଜି ତୁମ ରୂପ ଦେଖି ବହୁତ ସୁନ୍ଦର ଲାଗୁଛି, ତୁମ ରୂପ ଏତେ ରୂପ ମୁଁ ଦେଖିନି ମୋ ଜୀବନରେ, କେବେ ଏତେ ସୁନ୍ଦର ରୂପ ଦେଖିନି, ମୁଁ ବହୁତ ଖୁସି ହୋଇଛି, ତୁମେ କ'ଣ ଚାହୁଁଛ କ'ଣ କୁହ ମୁଁ ଦେବି। ଏହିଭଳି ଭାବରେ 18 ଅଧ୍ୟାୟ ସରିଗଲେ, 19 ଅଧ୍ୟାୟ ବର୍ତ୍ତମାନ ଶୁକଦେବ କହୁଛନ୍ତି। ତେଣୁ ଶ୍ରୀ ଶୁକ ଉପାଚ,
इति वैरोचनेर वाक्यं धर्मयुक्तं सस्मृतं निशम्य भगवान प्रीता प्रतिनंदो इदं अब्रवीत।
तेणु बड़ी जो भाव प्रश्न करते बर्तमान बामनदेव तद्रूप कथा कहे
भगवान से
तेणु यही भाव वैरोचन वैरोचन कहार उद्देश्य हो विरोचन को देवता मैंने ठकी दे तेणु बर्तमान भगवान आसान ठकिए बोली से जापार ना वैरोचन सुखदेव गोस्वामी कौन इति वैरोचन वाक्यम धर्मयुक्त सुनृतम बहुत धर्मयुक्त कथा धर्म बीतवार कहला ना धर्म कथा जानते सब सुनृतम कौन सी मिथ्या कथा ना सतकथा सब कही निशम्य ये शुणी भगवान प्रीत भगवान मत प्रीत हो गले भक्त वत्सल से ये भक्त प्रीत हो गि प्रतिनंद अभिनंदन जन एवं भगवान यही भाव कहले भगवान वाच कौन कह भगवान हरे कृष्णा 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 हरे 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 भगवान कहे वर्तमान श्री भगवान वाच भगवान कहते बचास्तवे तज्जनदेव सुनृतम कुलोचित धर्म दुतं दशस्करं जस्य प्रमाणं भृगव सांपराये पीतामह कुलवृद्ध प्रशांतः। हे बड़ी बड़ी महाराज बचास्तवे तज्जनदेव सुनृतम जनदेव त्रिलोकर से अधिपति जनदेव तुम बहुत सुंदर वाक्य सुनृतम बचस्तवी कूलोचितम तुम कूल उचित वाक्य तुम कही तुम कूल साधारण कूल नुह बहुत उन्नत कूल तुम धर्मजूत धर्म सम्मत कथा कही जशस्करम जो जश प्रदान कर तुम ये कथा जो कही जशस्वी कथा कही जश प्रमाण भृगव सांपराये जार प्रमाण हूँ भृगव भृगवंशी ऋगुवंशी जो रही ब्राह्मण जो शुक्राचार्य से जन भगवान विभूति भगवदगीतार भगवान कही कौन कवि ना उषना कवि विद्वान मान भर मुझे उषना बा शुक्राचार्य सी तुम तुमको सब यज्ञ करा सांपराय पितामह कुलवृद्ध प्रशांत तुम परलौकिक समृद्धिपाई तुम पितामह रही कुलबुद्ध प्रशांत किए प्रहलाद प्रहलाद तुम रही गुरु तेणु न एतस्मिन् कुले कश्चिन् निसत्व कृपण पुमान प्रत्याख्याता प्रतिश्रुत्य जो बाधाता द्विजाते तेणु आपण कूड़े न एतस्मिन् कुले ये सुंदर कूल ये उन्नत कूल एथेर कश्चिन् निसत्व कृपण पुमान कौन से कृपण व्यक्ति नहांती सब दान कर दौंती आपण कूल दानी व्यक्ति सब रही प्रत्याख्याता प्रतिश्रुत जो जहाँ प्रतिश्रुति जहाँ दवापाई केवल प्रत्याख्यान करी ना बाधाता द्विजा तय ब्राह्मण मान जहाँ दवापाई प्रतिश्रुति केवल तक प्रत्याख्यान करना तेणु आ कह उद्देश्य तुम्हें जहाँ दब प्रतिश्रुति दब से प्रत्याख्यान कर आगे कहीदे तुम कूल के तुम भी कर कारण तुम जो दह कह बहुत बर्तमान बाधा आस भगवान परीक्षा करीक्षा ये भाव करती भगवान जो बड़ी को परीक्षा कले बहुत हाइएस्ट स्टाणार्ड परीक्षा कर भगवान निजे कह सकता बहुत अध्याय रही आप जितकी आम कथापर शुणे ତେଣୁ ନ ସନ୍ତି ତୀର୍ଥେ ଦୁଧି ଚାର୍ଥିନାର୍ଥିତା ପରାଂ ମୁଖାରେ ତମନିଶୁନ ନୃପ ଜୁଷ୍ମତ୍ କୁଳେ ଯତ୍ ଯଶ ଶ୍ୟାମଳେନ ପ୍ରହ୍ଲାଦ ଉଦ୍ଭାଦି ଯତ ଡୁପକ୍ଷେ ଆକାଶରେ ଯେମିତି ଉଡ଼ୁପ ନକ୍ଷତ୍ର ମାନେ ଶଶି ବା ଚନ୍ଦ୍ର ଯେମିତି ଉଦୟ ହେଲେ ଯେଉଁଭଳିଆ ସୁନ୍ଦର ଦେଖାଯାଏ ସେଇଭଳି ଭାବରେ ତମ କୂଳରେ ପ୍ରହ୍ଲାଦ ରହିଛନ୍ତି ନ ସନ୍ତି ତୀର୍ଥେ ଦୁଧି ଚାର୍ଥି ଅନାର୍ଥିତ ତୀର୍ଥସ୍ଥାନରେ ଯେଉଁ ଦାନ କରାଯାଏ ବା ଯୁଦ୍ଧ କ୍ଷେତ୍ରରେ ରଥ ହେଉଛି ବଳି ମହାରାଜ ଆପଣଙ୍କ ବଂଶରେ କେତେବେଳେ ଏପରି କୌଣସି ସଂକୀର୍ଣ୍ଣମାନ ରାଜାଙ୍କର ଜନ୍ମ ହୋଇନାହିଁ ଯେଉଁମାନେ ତୀର୍ଥସ୍ଥାନରେ ବ୍ରାହ୍ମଣମାନଙ୍କୁ ଆର୍ଥିତ ବସ୍ତୁ ଦାନ କରିବା ପାଇଁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ କିମ୍ବା ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧାର୍ଥୀ କ୍ଷେତ୍ରକୁ ଯୁଦ୍ଧଦାନ କରିବାକୁ ଅସ୍ୱୀକାର କରିଛନ୍ତି ଆପଣଙ୍କ ବଂଶ ବିଶେଷ ଭାବେ ଯଶସ୍ୱୀ ହୋଇଛି ପ୍ରହ୍ଲାଦ ମହାରାଜ ଉପସ୍ଥିତି ଯୋଗୁଁ ଯେ ଆକାଶରେ ଚନ୍ଦ୍ର ପରି ସେବା ପାଉଛନ୍ତି ତେଣୁ ବଳି ମହାରାଜକୁ ସେ ଏଭଳି କଥା କହିଲେ ଯେମିତି ବଳି ମହାରାଜ କେବେ ପ୍ରତ୍ୟାଖ୍ୟାନ କରିବେ ନାହିଁ କାରଣ ତାଙ୍କ କୂଳରେ କେହି ପ୍ରତ୍ୟାଖ୍ୟାନ କରିନାହାନ୍ତି ଯାହା ପ୍ରତିଶ୍ରୁତି ଦେଇଛନ୍ତି ଦେବା ପାଇଁ ଦାନ କରିବା ପାଇଁ ମନା କରିବେ ନାହିଁ ତାଙ୍କର ଗୁରୁ କହିବେ ତୁମେ ମନା କରିଦିଅ ବହୁତ କହିବେ ବହୁତ କଥା କହିବେ ଅଭିଶାପ ଦେବେ ମଧ୍ୟ କିନ୍ତୁ ଶୁଣିବେ ନାହିଁ ବଳି ମହାରାଜ ଭଗବାନ ବର୍ତ୍ତମାନ ତାଙ୍କୁ କହୁଛନ୍ତି ତୁମେ ପ୍ରତ୍ୟାଖ୍ୟାନ କରିବ ନାହିଁ ତୁମ କୂଳରେ କେହି କରିନାହାନ୍ତି ତୁମେ ମଧ୍ୟ କରିବ ନାହିଁ ଏଇଭଳି ଭାବରେ ଭଗବାନ ଆଗୁଆ ସବୁ ବ୍ୟବସ୍ଥା କରିଦେଇଛନ୍ତି ଯତୋ ଯାତୋ ହିରଣ୍ୟାକ୍ଷ ଚରେନ୍ ନେକ ଇମାନ୍ ମହିମ ପ୍ରତିଭୀରମ୍ ଦିଗ୍ବଜେ ଦିଗ୍ବିଜୟ ନାବିନ୍ଦନ୍ତ ଗଦାୟୁଧ ତମ କୂଳରେ ଯେଉଁ ଆସିଛନ୍ତି ହିରଣ୍ୟାକ୍ଷ ହିରଣ୍ୟକୁ ଭଗବାନ ହତ୍ୟା କରିଛନ୍ତି ତେଣୁ ହିରଣ୍ୟାକ୍ଷଙ୍କର ବର୍ତ୍ତମାନ ବୀରତା ବର୍ତ୍ତମାନ ସେ ଗାନ କରୁଛନ୍ତି ପ୍ରଶଂସା କରୁଛନ୍ତି ଏକ ଇମାନ୍ ମହିମ ଏ ପୃଥିବୀକୁ ସେ ଜୟ କରିଥିଲେ ପ୍ରତିବୀରଙ୍ଗ ଦିଗ୍ବିଜୟ ନା ବିନ୍ଦନ୍ତ ତାଙ୍କ ବିରୁଦ୍ଧରେ କେହି ନଥିଲେ ଦିଗ୍ବିଜୟ କରିବା ପାଇଁ ତାଙ୍କ ବିରୁଦ୍ଧରେ କେହି ନଥିଲେ ଦିଗ୍ବିଜୟ କରି ରହିଥିଲେ ଗଧା ତାଙ୍କର ଗଧା ଏତେ ଶକ୍ତିଶାଳୀ ଥିଲା ଏବଂ ଜଂ ବିନିର୍ଜିତ ପୁତ୍ରେଣ ବିଷ୍ଣୁ ଯୋଦ୍ଧାର ଆଗତମ ଆତ୍ମାନ ଜୈନ ମେନେ ତଦ୍ବୀର୍ଯ୍ୟ ଭୂର୍ଯ୍ୟନୁ ସ୍ମରଣ ଏମିତିକି ବିଷ୍ଣୁ ମଧ୍ୟ ଭୟ କରିଗଲେ ବିଷ୍ଣୁକୁ ଯାଇଥିଲେ ସେ ବିଷ୍ଣୁଙ୍କ ସହିତ ଯୁଦ୍ଧ କରିବା ପାଇଁ ବିଷ୍ଣୁ କ'ଣ କଲେ ବହୁତ କଷ୍ଟରେ ସେ କ'ଣ କଲେ ସେମାନଙ୍କ ମଧ୍ୟରେ ବିଷ୍ଣୁ ଅତି କଷ୍ଟରେ ବିଷ୍ଣୁ ଯଦିଓ ତୁମର ଏଇ ପ୍ରପିତାମହ ହିରଣ୍ୟାକ୍ଷକୁ ବଦ୍ଧ କରିଛନ୍ତି କିନ୍ତୁ ବହୁତ କଷ୍ଟରେ ସେ ଯୁଦ୍ଧ ବହୁତ କଷ୍ଟ କରିବାକୁ ପଡ଼ିଲା ଭଗବାନଙ୍କୁ ବିଷ୍ଣୁକୁ ଏବଂ ବିଷ୍ଣୁ ଅତି କଷ୍ଟରେ ହିରଣ୍ୟାକ୍ଷକୁ ବଦ୍ଧ କରିକିରି କିନ୍ତୁ ଅସାଧାରଣ ବୀରତ୍ୱ ସ୍ମରଣ କରି ନିଜର ଯଥାର୍ଥରେ ବିଜୟ ବୋଲି ମନେ କଲେ ପ୍ରକୃତରେ ସେ ଭାବିଲେ ସିଏ ପ୍ରକୃତରେ ଯେଉଁ ହିରଣ୍ୟାକ୍ଷ ପ୍ରକୃତରେ ଯୋଦ୍ଧା ଏଇଭଳି ଭାବେ ଭାବିଲେ ସିଏ ପ୍ରକୃତରେ ବିଜୟ ଲାଭ କରିଛନ୍ତି ଏଇଭଳି ଭାବରେ ଭାବିଲେ ସିଏ ନିଶମ୍ୟ ତଦ୍ବଧଂ ଭ୍ରାତା ହିରଣ୍ୟକଶିପୁ ପୁରା ହନ୍ତୁମ୍ ଭ୍ରାତୃହଣଂ କ୍ରୋଧୋ ଜଗାମ ନୀଳୟ ଘରେ ଏକଥା ଯଦି ଜାଣିଲେ ହିରଣ୍ୟକଶିପୁ ନିଜର ଭାଇକୁ ବଦ୍ଧ କରିଛନ୍ତି ବିଷ୍ଣୁ ସେ କ'ଣ କଲେ ହିରଣ୍ୟକଶିପୁ କ'ଣ କଲେ ଅତୀତରେ କାଳରେ ହନ୍ତୁମ୍ ଭ୍ରାତୃହଣଂ କ୍ରୋଧୋ ଯେ ମୋର ଭ୍ରାତୃକୁ ହତ୍ୟା କରିଛି ତାକୁ ହତ୍ୟା କରିବା ପାଇଁ ସେ ଗଲେ କ୍ରୋଧ ହୋଇକି ଗଲେ ନୀଳୟମ ହରେ ଭଗବାନ ବୈକୁଣ୍ଠ ଲୋକ ଯାଇ ପ୍ରବେଶ କଲେ ନୀଳୟମ ହରେ ହରିଙ୍କର ନୀଳୟମ ଯାଇ ପହଞ୍ଚିଗଲେ ତମାୟତ ସମାନତ ଶୂଳପ୍ରାଣୀ କୃତାନ୍ତବ ଚିନ୍ତୟ ମାସ କାଳଜ୍ଞ ବିଷ୍ଣୁ ମାୟା ବିନାଙ୍କର ବିଷ୍ଣୁ ଭୟ କରିଗଲେ ତେଣୁ ସେ ଦେଖିଲେ ଏ ଶୂଳପ୍ରାଣୀ ଆସୁଛନ୍ତି ଏତେ ଶକ୍ତି ରହିଛି ହିରଣ୍ୟକଶିପୁର କୃତାନ୍ତବ ଯମରାଜ ଭଳି ଆସୁଛନ୍ତି ତେଣୁ ଚିନ୍ତୟ ମାସ କାଳଜ୍ଞ ବିଷ୍ଣୁ କ'ଣ କଲେ ଯିଏକି ମାୟାବୀମାନଙ୍କ ଭିତରେ ଶ୍ରେଷ୍ଠ ସେ କ'ଣ କଲେ ଯତୋ ଯତୋ ଅହଂ ତତ୍ରାସ ମୃତ୍ୟୁ ପ୍ରାଣଭୂତାମିବ ଅତୋ ଅହମ୍ ଅସ୍ୟ ହୃଦୟଂ ପ୍ରବେକ୍ଷାମି ପରାଗଦୁଷ ତେଣୁ ଭଗବାନ ଲୁଚିଗଲେ ତାଙ୍କ ନାସା ଭିତରେ ଦେଇକି ତା ହୃଦୟ ଭିତରେ ପଳେଇଗଲେ ଲୁଚିକି ରହିଗଲେ ଭୟ କରିଗଲେ ହିରଣ୍ୟକଶିପୁକୁ ଏବଂ ସ୍ୱନିଶ୍ଚିନ୍ତ ରିପୋ ଶରୀର ମହାଭାବତ ନିର୍ବିବେଶେ ସୁରେନ୍ଦ୍ର ଶ୍ୱାସା ନୀଳାନ୍ତରହିତ ସୂକ୍ଷ୍ମଦେହ ତତ୍ ପ୍ରାଣରନ୍ଧ୍ରେଣ ବିବିଘ୍ନ ଚେତା ତେଣୁ ଏହିଭଳି ଭାବରେ ଭଗବାନ ବିଷ୍ଣୁ ଭୟ କରିକି ତାଙ୍କ ନାସାରନ୍ଧ୍ର ଦେଇକି ତା ଭିତରେ ପ୍ରବେଶ କରି ରହିଗଲେ ଲୁଚିକି ରହିଲେ ଏତେ ବଳଶାଳୀ ଥିଲେ ତୁମର ପ୍ରପିତାମହ ହିରଣ୍ୟକଶିପୁ श्रातन्निकेतं परिमृश्य शून्य मपस्यमान कुपितो ननाद खमां द्यां दिशा खं विवरां समुद्रां विष्णु विचिन्न नंददस्य विरह। तेणु जितेबाड़े देखिपारे ना विरह हिरण्यकशिपु सबुआड़े खोजिले खमां खमां कहले पृथ्वी स्वर्ग समस्त दिश आकाश सबुठ समस्त गुहा समुद्र सबुठ विचिन्न अनुसरण कले कौट पाइल विष्णु को तेणु अपश्य नीति होवाच मया निष्ठ मिदम जगत धातृहा मे गतो नूनम जतो ना वर्तते पुनः। तेणु हिरण्यकशिपु भावुची जे ମୁଁ ବିଷ୍ଣୁକୁ ତ ପାଇଲି ନାହିଁ ଅତେବେ ସେ ନିଶ୍ଚୟ ସେହି ସ୍ଥାନକୁ ଚାଲିଯାଇଛି ଯେଉଁଠାରେ ଗଲେ କେହି ଫେରି ଆସନ୍ତି ନାହିଁ ଅତେ ତା'ର ମୃତ୍ୟୁ ହୋଇଯାଇଛି। ଏଇଭଳିଆ ଭାବିଲେ ହିରଣ୍ୟକଶିପୁ ଏଇଭଳିଆ ଭାବେ ଭାବିଲେ ତେଣୁ ବୈରାନୁବନ୍ଧ ଏତବାନ୍ ଅମୃତୋ ରିହ ଦେହିନା ଅଜ୍ଞାନ ପ୍ରଭୋ ମନ୍ୟୁ ରହଂ ମାନବୃହିତ। ତେଣୁ ଏଇଭଳି ଭାବରେ ହିରଣ୍ୟକଶିପୁ ଯେଉଁ ବୈରାନୁବନ୍ଧ ଶତ୍ରୁତା ଆଚରଣ କରୁଥିଲେ ସେ ମୃତ୍ୟୁ ପର୍ଯ୍ୟନ୍ତ ଅବିଚଳିତ ରହିଥିଲେ। ତେଣୁ ଏଇଭଳି ମୃତ୍ୟୁ ସମୟ ପର୍ଯ୍ୟନ୍ତ ସେ ବିଷ୍ଣୁକୁ ଶତ୍ରୁ ବୋଲି ଭାବୁଥିଲେ ଏତେ ଶକ୍ତି ତାଙ୍କର ଥିଲା। ସେଇଭଳି ଭାବରେ ତାଙ୍କ ପିତା ପ୍ରହ୍ଲାଦ ପୁତ୍ରସ୍ତେ ତତ୍ ବିଦ୍ୱାନ ବିଜବତ୍ସଳ ସ୍ୱମାୟୁ ଦ୍ୱିଜଲିଙ୍ଗେଭ୍ୟୋ ଦେବେଭ୍ୟୋ ଦାତ ସଜାଚିତ। ତାଙ୍କର ପିତା ବିରୋଚନ ମଧ୍ୟ ସେଇଭଳି ଭାବରେ ଦେବତାମାନଙ୍କ ପାଇଁ ନିଜ ଶରୀରକୁ ତ୍ୟାଗ କରିଦେଇଥିଲେ। ଏତେ ତୁମର ବଂଶର ରହିଛି ଯଶ ରହିଛି। ଭଗବାନ ଆଚରିତାନ୍ ଧର୍ମାନ୍ ଆସ୍ତିତ ଗୃହମେଦିଭି ବ୍ରାହ୍ମଣୈ ପୂର୍ବଜୈ ସୁରେଇ ଅନ୍ୟଶ୍ଚ ଦାମ କୀର୍ତ୍ତି ଭି। ତେଣୁ ଆପଣ ମଧ୍ୟ ସେଭଳି ଭାବରେ ଦାନ ମହାବୀର ଆପଣ ସବୁ ଦାନ କରୁଛନ୍ତି ଉଦାର ଭାବରେ ବିଶାଳ କୀର୍ତ୍ତି ଅର୍ଜନ କରିଛନ୍ତି। ତେଣୁ ଆପଣ ମଧ୍ୟ ସେମାନଙ୍କ ପଦ ଅନୁସରଣ କରୁଛନ୍ତି। ତେଣୁ ଏଇଭଳି ଭାବରେ ତାଙ୍କର ପ୍ରଶଂସା କରି ମଣିଭାରତ ହଉ ତୁମେ କ'ଣ ଦରକାର କି ତୁମର ଅଭିନନ୍ଦନ ଭାବୁଛନ୍ତି କ'ଣ ଏତେ ମୋତେ କାହିଁକି ଏତେ ପ୍ରଶଂସା କରୁଛୁ କ'ଣ ଦରକାର ତୁମର କି କ'ଣ ନେବ ବହୁତ ବଡ଼ ଜିନିଷଟି ନେବ ନା କ'ଣ ଭାବୁଛନ୍ତି। ତେଣୁ ଏଇଭଳି ଭାବରେ ବଳି ମହାରାଜ ପ୍ରଶଂସା କରି ସେ ଅନ୍ତିମରେ କହୁଛନ୍ତି ଭଗବାନ ତସ୍ମା ଯେତେବେଳେ କହିଲେ ବର୍ତ୍ତମାନ ବଳି ମହାରାଜ ଚିନ୍ତା କରୁଛନ୍ତି ମୋତେ କ'ଣ ମାଗିବେ ବର୍ତ୍ତମାନ କହିବେ କ'ଣ ଦରକାର ତାଙ୍କର ବିରାଟ ବଡ଼ କ'ଣ ଗୋଟେ ମାଗିବେ ବିରାଟ ବଡ଼ ବସ୍ତୁ ମଧ୍ୟ ମାଗିବେ। ତେଣୁ ସେ କହୁଛନ୍ତି ତସ୍ମାତ୍ ତ୍ୱତ୍ ମହି ମିଷ ହେ ଅସୁରଶ୍ରେଷ୍ଠ ତାଙ୍କୁ କହିବେ କ'ଣ ତାଙ୍କୁ କହିବେ ଦୈତେନ୍ଦ୍ର ଦୈତ୍ୟମାନଙ୍କ ଇନ୍ଦ୍ର ତୁମେ ଦୈତେନ୍ଦ୍ରିୟ ମୋର ବେଶୀ କିଛି ଦରକାର ନାହିଁ ତଥାପି କ'ଣ ଦରକାର ନା ମହି ମିଷ ତ ଅଳ୍ପ କିଛି ମହି ଦରକାର ଅଳ୍ପ କିଛି ଜାଗା ଦରକାର ନା କେତେ ଦରକାର ଜାଗା ନା ବୃଣେହାମ ବରଦର ସଭା ତୁମେ ବରଦର ସଭା ବରଦାନରେ ତୁମର ଶ୍ରେଷ୍ଠ ମୋର କିଛି ଅଳ୍ପ କିଛି ମହି ଦରକାର ଥିଲା ଭୂମି କିଛି ଦରକାର ଥିଲା ନା କେତେ ଭୂମି ଦରକାର ନା ପଦାଧି ତିନି ଦୈତେନ୍ଦ୍ର ତିନି ପଦ କ'ଣ ଭୂମି ଦରକାର ନା କେଉଁ ପଦରେ ତୁମେ ମାପିବ ଭୂମି ତିନି ପଦ କହୁଛ ନା ସମିତାନି ପଦା ନୁହଁ ନିଜ ପାଦକୁ ଦେଖିଲି ଛୋଟ ଛୋଟ ପାଦ ଏଇ ପାଦରେ ମୋର ତିନି ପାଦ ଭୂମି ଦରକାର ବେଶୀ କିଛି ଦରକାର ନାହିଁ ମୋର ନାନ୍ୟତେ କାମୟ ରାଜନ ବଦାନ୍ୟା ଜଗଦୀଶ୍ୱରା ନୈନ ପ୍ରାପ୍ନୋତି ବୈ ବିଦ୍ୱାନ ଯାବଦ ଅର୍ଥ ପ୍ରତିଗ୍ରହ ହେ ଦୈତେନ୍ଦ୍ର ମୁଁ ଆଉ କିଛି ମୋର ଦରକାର ନାନ୍ୟତେ କାମ ମୁଁ ଆଉ କିଛି ତୁମେ ଯେଉଁ କହୁଥିଲ ଗାଈ ନେବ ନା କନ୍ୟା ନେବ ନା ସୁନା ନେବ ନା ହାତୀ ନେବ ନା ଛତି ନେବ କେତେ ହଜାର କଥା କହିବେ ମୋର କିଛି ଦରକାର ନାହିଁ ମୋର ତିନି ପାଦ ହୁଏ ଛୋଟ ଛୋଟ ପାଦରେ ଯେଉଁ ଦେଖାଉଛି ଏଇ ପାଦରେ ତିନି ପାଦ ହୁଏ ଦରକାର ଆଉ କିଛି ଦରକାର ନାହିଁ ନାନ୍ୟତେ କାମ କାମେ ରାଜନ ବଦାନ୍ୟା ଜଗଦୀଶ୍ୱର ମୁଁ ଜାଣିଛି ତୁମେ ବହୁତ ବଡ଼ ବଦାନ୍ୟ ଯାହା ମାଗିଲେ ବି ଦେଇପାରିବ ଜଗଦୀଶ୍ୱର ତୁମେ ଜଗତର ଈଶ୍ୱର ତୁମେ ତ୍ରିଲୋକର ମାଲିକ ବର୍ତ୍ତମାନ ରହିଛ ନୈନ ପ୍ରାପ୍ନୋତି ବୈ ବିଦ୍ୱାନ ଯାବଦ ଅର୍ଥ ପ୍ରତିଗ୍ରହ ତେଣୁ ବିଦ୍ୱାନ ବ୍ୟକ୍ତି ତାଙ୍କର ଯେତିକି ଦରକାର ତାଠୁ ଅଧିକ ସେମାନେ କାମନା କରନ୍ତି ନାହିଁ ମୋର ଏଇ ତିନି ପାଦ ଭୂମି ଦରକାର ମୁଁ କାହିଁକି ଅଧିକ ମାଗିବି ମୋର କ'ଣ ଦରକାର ତିନି ପାଦ ଭୂମିରେ ମୋର ସବୁ କିଛି ବିଦ୍ୱାନ ବ୍ୟକ୍ତିମାନେ ଆଣନ୍ତି ନାହିଁ ମୁଁ ମଧ୍ୟ ଟିକେ କିଛି ଜ୍ଞାନ ଅଛି ମୋର କିଛି ଜ୍ଞାନ ଅଛି ତେଣୁ ମୁଁ କାହିଁକି ଅଧିକ ମାଗିବି ତିନି ପାଦ ଭୂମିରେ ମୁଁ ସନ୍ତୁଷ୍ଟ ବେଶୀ କିଛି ଦରକାର ନାହିଁ। ତେଣୁ ବଳି କହୁଛନ୍ତି ବଳି ହସିଲେ ପ୍ରଥମେ ଏତେ ପ୍ରଶଂସା କଲେ, ଏତେ ବିଦ୍ୱାନ ଭଳି କଥା କହୁଛନ୍ତି, କିନ୍ତୁ ତିନି ପାଞ୍ଚ ଭୂମି ମାଗୁଥିଲେ କ'ଣ ଛୋଟ ପିଲା, ପ୍ରକୃତରେ ପିଲା କେମିତି କ'ଣ ବୁଦ୍ଧି ପାଇଯାଇଛି, ଘୋଷି ଦେଇଥିଲି କ'ଣ ମୋତେ କହିଦେଲେ ଆସିକି କିଏ କହିଦେଇଥିବ ତାଙ୍କୁ, କିନ୍ତୁ ପ୍ରକୃତରେ ଆମର ବୁଦ୍ଧି ଏତେ ଉନ୍ନତ ନାହିଁ। ଏ ବାଲି ଛୋଟ ପିଲା ଯେମିତି ବାଲିଘର ଖେଳନ୍ତି, ଇଏ ବୋଧେ ସେ ତିନି ପାଞ୍ଚ ଭୂମି ନେଇକି ବାଲିଘର ଖେଳିବ ଦେଖି କ'ଣ ଦେହ ହେଉଛନ୍ତି। ତେଣୁ ବଳି ହସିକି କହୁଛନ୍ତି, ଅହୋ ବ୍ରାହ୍ମଣ ଦାୟାଦ ବାଚସ୍ତେ ବୁଦ୍ଧ ସମ୍ମତା। ଏ ବ୍ରାହ୍ମଣ ଦାୟାଦ, ତୁମେ ଯେଉଁ କଥା କହିଲ ବହୁତ ବିଦ୍ୱାନ ଭକ୍ତି ଭଳି କଥା କହିଲ, ବୃଦ୍ଧ ସମ୍ମତ, କିନ୍ତୁ ତ୍ୱଂ ବାଳ ବାଳି ସମ୍ମତି, କିନ୍ତୁ ପ୍ରକୃତରେ ତୁମେ ଛୋଟ ବାଳକ, ତୁମର ପ୍ରକୃତରେ ଜ୍ଞାନ ଉଦୟ ହେଇନାହିଁ, ତୁମର ସେ ଅଜ୍ଞାନତା ରହିଛି, ଜ୍ଞାନ ଉଦୟ ହେଇନାହିଁ। ସ୍ୱାର୍ଥ ପ୍ରତ୍ୟବୋଧ ଯଥା, ତୁମେ ଜାଣିନ ତୁମର ସ୍ୱାର୍ଥ କେଉଁଥିରେ ରହିଛି, ଏ ତିନି ପାଦ ଭୂମିରେ କ'ଣ କରିବ ତୁମେ। ମାଂ ବଚୋଭି ସମାରାଧ୍ୟ ଲୋକାନାମ୍ ଏକମିଶ୍ୱରମ୍ ବଦତ୍ରୟଂ ବୃଣିତେ ଯୋ ଅବୁଦ୍ଧିମାନ ଦ୍ୱାପଦା ସୁସମ। ମୁଁ ହେଉଛି, ମୋତେ ଜଣେ ବଚନ କହିବ, ମୋତେ ଏଇଟା ଦରକାର ସମାରାଧ୍ୟ, ମୋତେ ବହୁତ ସୁନ୍ଦର ଭାବରେ ଆରାଧ୍ୟ କରିଛ ତୁମେ। ଲୋକାନାମ୍ ଏକମ ଈଶ୍ୱରମ୍, ଏ ତ୍ରିଲୋକର ମୁଁ ହେଉଛି ଏକମାତ୍ର ଈଶ୍ୱର, ଆଉ କେହି ନାହାନ୍ତି ଈଶ୍ୱର, ତ୍ରିଲୋକର ମୁଁ ହେଉଛି ଈଶ୍ୱର, ଆଉ ତୁମେ ତିନି ପାଦ ମାଗୁଛ, ତିନି ପାଦ ଛୋଟ ଛୋଟ ପାଦରେ ପୁଣି ମାଗୁଛ, ତିନି ପାଦ ଋଣିତେ ଯୋ ମୂର୍ଖ, ଯେମିତି କାରଣ ଦୀପ ଦାସୁସମ୍, ତିନି ପାଦ ଭୂମିକୁ ମୁଁ ତୁମକୁ ଦୀପ ପ୍ରଦାନ କରିଦେବି, ଗୋଟେ ଦୀପ ପ୍ରଦାନ କରିଦେବି, ସପ୍ତଦୀପ ପତିମହି ବୋଲି କୁହାଯାଏ। ଏ ଭୌତିକ ଜଗତରେ ସାତଟି ଦୀପ ରହିଛି, ପ୍ରତି ଦୀପରେ ନଅଟି ବର୍ଷ ରହିଛି, ଆମେ ଯେଉଁ ରହିଛେ ଏ ହେଉଛି ଭାରତବର୍ଷ, ହେଉଛି ଯେଉଁ ଦୀପ, ଆର ଦୀପର ନାମ ହେଉଛି ଜମ୍ବୁ ଦୀପ। ଏହି ଦୀପରେ ବାରଟି ନଅଟି ବର୍ଷ ରହିଛି, ଇଏ ଆମେ ଯେଉଁ ଭାରତବର୍ଷରେ ସବୁଠାରୁ ଦକ୍ଷିଣରେ ରହିଛି ଏଇଟା ଭାରତବର୍ଷ, ଏଭଳି ଭାବରେ ନଅଟି ବର୍ଷ ରହିଛି, ଗୋଟେ ଦୀପରେ ନଅଟି ବର୍ଷ ରହିଛି, ଏଭଳି ଭାବରେ ସାତଟି ଦୀପ ରହିଛି। ମୁଁ ତୁମକୁ ଗୋଟେ ଦୀପ ପ୍ରଦାନ କରିପାରିବି, ତୁମେ ମାଗୁଛ ତିନୋଟି ପାଦ ଭୂମି, ମୂର୍ଖ ଭଳି ମାଗୁଛ, ବହୁତ ବିଦ୍ୱାନ ଭଳି କଥା କହୁଛ, ଏ ତିନି ପାଦ ଭୂମିରେ କ'ଣ କରିବ। ନ ପୁମାନ ମାମପ୍ରଜ୍ୟ ଭୂୟୋ ଯାଚିତ ମରତି ତସ୍ମାତ୍ ବୃତ୍ତିକରଂ ଭୂମି ବଟୁ କାମ ପ୍ରତିଚ୍ଛମେ। ଏ ବଟୁ ବାମନ, ତୁମେ ଜାଣିନ ପ୍ରକୃତରେ କ'ଣ ତୁମେ ମାଗୁଛ, ମୁଁ ତୁମେ ଯାହା ଚାହେଁ ବର୍ତ୍ତମାନ ଚେଞ୍ଜ କରିଦେବ ତୁମ କଥାକୁ, ଆଉ ଟିକେ ଅଧିକ ମାଗ, ଗୋଟେ ଦୀପ ନେଇଯାଉନ ମୋଠୁ, ମୁଁ ଦେଇଦେବି ଗୋଟେ ଦୀପ, ନା ତିନୋଟି ଦୀପ ନିଅ, ତିନି ପାଦ ଭୂମି ନେଇ କ'ଣ କରିବ, ତିନୋଟି ଦୀପ ମୁଁ ପ୍ରଦାନ କରିଦେବି, ଯାହା ଚାହୁଁ ମାଗ। ନ ପୁମାନ ମାମପ୍ରଜ୍ୟ, ମୋ ପାଖକୁ ଜଣେ ଆସିକିରି ଭୂୟ ଯାହା ଅଛି, ଆଉ ଜଣେ ପାଖକୁ ଯିବ, ତିନି ପାଦ ଭୂମିରେ ହେବନି, ତୁମର ଚଳିପାରିବ ନାହିଁ, ପୁଣି ଦରକାର ଭୂମି ପୁଣି ମାଗିବ ଅନ୍ୟ କାହାକୁ, ମୋ ପାଖକୁ ଆସିକିରି ପଳେ, ଆଉ ଜଣେ ପାଖକୁ ଯିବ, ତସ୍ମାତ୍ ବୃତ୍ତିକରଣ ଭୂମି, ଯେତେ ଦରକାର ବୃତ୍ତି ନିଅ, କେତେ ଚାଷ କରିବ କର, ବୃତ୍ତିକରଣ ଭୂମି ଯେତେ ମାଗିବ ନିଅ, ବଟୋ କାମ ପ୍ରତିଚ୍ଛମେ, ଯାହା ତୁମର କାମନା ଅଛି ଯାହା ସବୁ ନେଇଯାଅ ମୋଠାରୁ, ମୁଁ ଦେବା ପାଇଁ ପ୍ରସ୍ତୁତ ଅଛି। ତେଣୁ ଏଇଭଳି ଯେତେବେଳେ କହିଲେ ବଳି ମହାରାଜ, ଭଗବାନ କହୁଛନ୍ତି, ଶ୍ରୀ ଭଗବାନ ଉବାଚ, ଯାବନ୍ତୋ ବିଷୟା ପ୍ରେଷ୍ଠା ତ୍ରିଲୋକ୍ୟାମ ଜିତେନ୍ଦ୍ରିୟମ ନ ଶକ୍ନୁମତି ତେ ସର୍ବେ ପ୍ରତିପୂରୟିତୁ ନୃପ। ହେ ନୃପ, ଯାବନ୍ତ ବିଷୟା ପ୍ରେଷ୍ଠା, ଆମର ଯେତିକି ଦରକାର ସେଥିରେ ଯଦି ସନ୍ତୁଷ୍ଟ ନ ରହିବା, ତ୍ରିଲୋକ୍ୟମ ଅଜିତେନ୍ଦ୍ରିୟ, ଅଜିତେନ୍ଦ୍ରିୟ ବ୍ୟକ୍ତି ତ୍ରିଲୋକକୁ ଦେଲେ ମଧ୍ୟ ସେ ସନ୍ତୁଷ୍ଟ ହୋଇପାରିବ ନାହିଁ, ସେ ଆହୁରି ଚାହିଁବ। ନ ଶକ୍ନୁମତି ତେ ସର୍ବା ପ୍ରତିପୂରୟିତୁ ନୃପ, ଲୋଭ, ଲୋଭୀ ବ୍ୟକ୍ତିର କେବେ ଲୋଭ ପୂରଣ ହେବ ନାହିଁ, ଯେତେ ଥିଲେ ମଧ୍ୟ ସେ କହିବେ ଆହୁରି ଦିଅ ଆହୁରି ଦିଅ, ଯେତେ ଦେଲେ ମଧ୍ୟ ସେ ତାର ଲୋଭୀ ବ୍ୟକ୍ତି। ତ୍ରିଭିକ୍ରମେ ଅସନ୍ତୁଷ୍ଟ ଦୀପେନା ପିନା ପୂଜ୍ୟତ ନବବର୍ଷ ସମେତ ସପ୍ତ ଦୀପ ପରିଚ୍ଛା। ଆପଣ ଗୋଟେ ଦୀପ କଥା କହୁଛନ୍ତି ତ, ସାତଟା ଦୀପକୁ ଦେଲେ ମଧ୍ୟ ଜଣେ ତ୍ରିଭିକ୍ରମ, ଆମର ତିନି କ୍ରମରେ ମୋର ତିନୋଟି ପାଦରେ ସନ୍ତୁଷ୍ଟ ମୁଁ ହେଇଯାଉଛି, ଯଦି ମୁଁ ସନ୍ତୁଷ୍ଟ ନ ହେଲି, ତୁମେ ଯେତେ ଦୀପ ଦେଲେ ମଧ୍ୟ ସନ୍ତୁଷ୍ଟ ହେଇପାରିବିନି, ଲୋଭି ମୁଁ ଯଦି ହେଇଯିବି ତାହେଲେ ମୋତେ ସବୁ ଦୀପ ଦେଲେ ମଧ୍ୟ ସନ୍ତୁଷ୍ଟ ହେଇପାରିବି ନାହିଁ। ନବବର୍ଷ ସମେତ ମୁଁ କହିଲି ନା, ସବୁ ଦୀପରେ ନଅଟି ବର୍ଷ ରହିଛି, ସପ୍ତ ଦୀପ ପରିଚ୍ଛା, ସାତଟା ଯାକ ଦୀପରେ ମଧ୍ୟ ନଅଟି ବର୍ଷ ଲେଖା ରହିଛି, ତେଷଠି ବର୍ଷ ରହିଛି, ସତନୂଆ ତେଷଠି ନା କେତେ, ଏଇସବୁ ବର୍ଷ ରହିଛି, ଏତେ ବର୍ଷ ରହିଛି, ଦେଲେ ମଧ୍ୟ ସନ୍ତୁଷ୍ଟ ହେଇପାରିବନି ଲୋଭୀ ବ୍ୟକ୍ତି, ଅଜିତେନ୍ଦ୍ରିୟ ବ୍ୟକ୍ତି। ତେଣୁ ସପ୍ତଦୀପାଧିପତୟ ନୃପା ବୈନ୍ୟ ବୟାଦୟ ଅର୍ଥେଇ କାମେଇ ଗତମ ନାଥମ କୃଷ୍ଣା ଇତି ନ ସୁତମ। ଆମେ ଶୁଣୁଛେ ଏଭଳି ଭାବରେ ବହୁତ ଦିଗ୍ବିଜୟ ବ୍ୟକ୍ତି ସବୁ ଅଛନ୍ତି, ଯେଭଳି ଭାବରେ କିଏ କିଏ ବେଣ ଗୟ ଆଦୟ
ବୈଣ ବେଣ ନୁହଁ, ବୈଣ ମହାରାଜ କୁଚୁ, ବେଣଙ୍କ ପୁତ୍ର ମହାରାଜ କୁଚୁ ଗୟ, ଗୟ ମଧ୍ୟ ଜଣେ ବହୁତ ବଡ଼ ସୁନ୍ଦର ଭକ୍ତ ଥିଲେ, ତାଙ୍କ କଥା ଆସିବା ଆଗକୁ ବର୍ଣ୍ଣନା କରାଯାଇଛି। ଅର୍ଥେଇ କାମେ ଗତାଂ ନାନ୍ତଂ, ଯେତେ ସତ୍ୟଦୀପ ଅଧିକାର କଲେ ମଧ୍ୟ ତାଙ୍କର କାମନା ପୂର୍ଣ୍ଣନଥିଲା। ତୃଷ୍ଣା ଇତି ନ ସୁତମ, ଆମେ ଏଇଭଳି ଭାବେ ଶୁଣିଛୁ ଯେ ଯେତେ ପାଇଲେ ମଧ୍ୟ ଲୋଭୀ ବ୍ୟକ୍ତି କେବେ ସନ୍ତୁଷ୍ଟ ହୁଏ ନା, ହୁଅନ୍ତି ନାହିଁ। ଯଦୃକ୍ଷୋପନ୍ନ ସନ୍ତୁଷ୍ଟ ବର୍ତ୍ତତେ ସୁଖମ ନା ସନ୍ତୁଷ୍ଟ ତ୍ରିଭିର୍ଲୋକେ ଅଜିତାତ୍ମ ପ୍ରସାଦ। ଯେ ସନ୍ତୁଷ୍ଟ ବ୍ୟକ୍ତି ଯଦୃକ୍ଷୋପନ୍ନ ଯେତିକି ମିଳୁଛି ସେତିକିରେ ଯଦି ଜଣେ ସନ୍ତୁଷ୍ଟ ହେବ, ସନ୍ତୁଷ୍ଟ ବର୍ତ୍ତତେ ସୁଖମ, ସେ ସୁଖ ପ୍ରାପ୍ତ ହୋଇପାରିବ। ଭଗବାନଙ୍କ ଇଚ୍ଛାରେ ଯେତିକି ମିଳିଛି ସେତିକିରେ ଜଣେ ସନ୍ତୁଷ୍ଟ ହୋଇଗଲେ ଯାହା ମିଳିବ ସେ ସନ୍ତୁଷ୍ଟ ହୋଇଯିବ। କିନ୍ତୁ ଲୋଭୀ ବ୍ୟକ୍ତିକୁ ଯେତେ ଦେଲେ ମଧ୍ୟ ତାହେଲେ ସନ୍ତୁଷ୍ଟ ହୋଇପାରିବ ନାହିଁ, ନା ସନ୍ତୁଷ୍ଟ ତିନି ଲୋକ ଏହି ତିନି ତ୍ରିଲୋକ ଦେଲେ ମଧ୍ୟ ସେ ସନ୍ତୁଷ୍ଟ ହେବ ନାହିଁ। ଅଜିତାତ୍ମ ପ୍ରସାଦ ଦେଇ, ଅଜିତାତ୍ମ ବ୍ୟକ୍ତି ଯେଉଁମାନେ ନିଜ ଇନ୍ଦ୍ରକୁ ଜିତି ନାହାନ୍ତି ତାଙ୍କୁ ଯେତେ ଦେଲେ ମଧ୍ୟ ସେ ସନ୍ତୁଷ୍ଟ ହେବେ ନାହିଁ। ତେଣୁ ପୁଂସୋ ଅୟଂ ସଂସ୍କୃତ ହେତୁ ସନ୍ତୋଷ ଅର୍ଥ କାମୟ ହୋ, ଯଦୃକ୍ଷୋପନ୍ନ ସନ୍ତୋଷ ମୁକ୍ତ ସ୍ମୃତ। ତେଣୁ ସିଏ ପୁଣି ଜ୍ଞାନ ଦେଉଛନ୍ତି ବଳି ମହାରାଜ, କହୁଛନ୍ତି ଦେଖ ପୁଂସୋୟଂ ସଂସ୍କୃତ ହେତୁ, ଇଏ ହେଉଛି ସଂସ୍କୃତି, ଜନ୍ମ ମୃତ୍ୟୁ ଜରା ଜନ୍ମ ଚକ୍ର କାହିଁକି ହେଉଛି, ଜଣେ ସନ୍ତୁଷ୍ଟ ହୋଇପାରୁନାହିଁ, ଯେତେ ମିଳିଲେ ମଧ୍ୟ ସନ୍ତୁଷ୍ଟ ହୋଇପାରୁନି, ସେଥିପାଇଁ ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲୁଛି। ତେଣୁ ଯଦୃକ୍ଷ ପପନ ନେଇ ନା ସନ୍ତୋଷ ମୁକ୍ତ ସ୍ମୃତ, ଯେତିକି ମିଳୁଛି ସେତିକି ଯଦି ସନ୍ତୁଷ୍ଟ ହୋଇଗଲେ ତାହେଲେ ସେ ସଂସ୍କୃତିରୁ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇଯିବ। ଏଇଭଳି ଭାବରେ ଜ୍ଞାନ ଦେଉଛନ୍ତି ଭଗବାନ। ଯଦୃଚ୍ଛା ଲାଭ ତୁଷ୍ଟସ୍ୟ ତେଜ ବିପ୍ରସ ବର୍ଦ୍ଧତେ ତତ୍ପ୍ରସାମ୍ୟ ତସନ୍ତୋଷା ଦମ୍ଭ ସେବା ସୁସୂକ୍ଷଣୀ। ଭଗବଦ୍ଗୀତାରେ ମଧ୍ୟ ଭଗବାନ କହିଲେ ଯଦୃଚ୍ଛା ଲାଭ ସନ୍ତୁଷ୍ଟ, ଯେତିକି ମିଳୁଛି ସେତିକି ସନ୍ତୁଷ୍ଟ ହୋଇଯିବ। ତେଣୁ ଏଠି ମଧ୍ୟ ସେ କହିଲେ ଯଦୃଚ୍ଛା ଲାଭ ତୁଷ୍ଟସ୍ୟ, ଯେତିକି ମିଳୁଛି ସେତିକି ତୁଷ୍ଟ ହୋଇଯିବ, ତାହେଲେ ବିପ୍ରର ତେଜ ବଢ଼ିବ। ତତ୍ପ୍ରସାମ୍ୟ ଅସନ୍ତୋଷ ଦମ୍ଭ ସେବା, ଯଦି ସେତିକି ସନ୍ତୁଷ୍ଟ ନ ହେବ, ଅସନ୍ତୋଷ ହେଲେ ଯେତେ ଦେଲେ ମଧ୍ୟ ସେ ଅଗ୍ନି, ଯେମିତି ଅଗ୍ନିରେ ଅସନ୍ତୁଷ୍ଟ ବ୍ରାହ୍ମଣଙ୍କର ଆଧ୍ୟାତ୍ମିକ ଶକ୍ତି ହ୍ରାସ ଘଟେ, ଠିକ୍ ଯେପରି ଜଳ ଢାଳିବା ପରେ ଅଗ୍ନିର ତେଜ ବିନଷ୍ଟ ହୋଇଯାଏ। ଜଣେ ବ୍ରାହ୍ମଣ ଯଦି ସନ୍ତୁଷ୍ଟ ନ ହୁଏ ତାହେଲେ ତା'ର ତେଜ ହ୍ରାସ ପାଏ, ଯେମିତି ଅଗ୍ନିରେ ପାଣି ଢାଳିଲେ ଯେମିତି ହୋଇଯାଏ। ତସ୍ମାତ୍ ତ୍ରିଣୀ ପଦାନ୍ୟେବ ବୃଣୀ ତତ୍ବରସବାତ୍ ଏତାବତ୍ତେବ ସିଦ୍ଧୋହଂ ବୀତଂ ଯାବତ୍ ପ୍ରବୋଜନମ୍। ତେଣୁ ହେ ମହାରାଜ, ବଳି ମହାରାଜ ଦୈତେନ୍ଦ୍ର, ମୋର ବେଶୀ ଦରକାର ନାହିଁ, ସେ ତିନି ପଦ ଯାହା ମୁଁ ଆଗେଇଥିଲି ପ୍ରଥମେ ସେଠିକି ମୁଁ ଯାଉଛି, ମୋର ଆଉ ଅଧିକା ଦରକାର ନାହିଁ, ସେଥିରେ ମୁଁ ସନ୍ତୁଷ୍ଟ। ବୃଣେତ ବରଦର ସଭା, ତୁମେ ଯଦିଓ ବରଦାନରେ ଶ୍ରେଷ୍ଠ, ବିଷୟ ତୁମେ ଶ୍ରେଷ୍ଠ, କିନ୍ତୁ ମୋର ଆଉ ବେଶୀ ଦରକାର ନାହିଁ, ତିନି ପଦ ମୁଁ ଦରକାର। ଏତାବତ୍ ଏବେ ସିଦ୍ଧ, ଏତିକିରେ ମୁଁ ସିଦ୍ଧ ହେଇଯିବି, ଏତିକି ତ ତୁମେ ଦେଇପାରିବ ନାହିଁ। ସିଦ୍ଧ ମାନେ ତିନି ପାଦରେ ମୁଁ ତୁମର ତିନି ଲୋକ ନେଇଯିବି କହିବାର ଉଦ୍ଦେଶ୍ୟ ହେଉଛି ଏଇଟା। ଭଗବାନ ଆଉ ଭକ୍ତଙ୍କ ଭିତରେ ପ୍ରତିଯୋଗୀରେ ପ୍ରତିଦ୍ୱନ୍ଦ୍ୱିତାରେ ଭଗବାନ ହାରିଯାଆନ୍ତି, ଆମେ ସେଇଟା କହିବା ସଂକ୍ଷେପରେ କହିଦେବା, କାରଣ ସମୟ ନାହିଁ, ଆହୁରି ଆଠଟି ଅଧ୍ୟାୟ ରହିଛି, ଏଇଟା 19 ହେଲା, ଆହୁରି 4 ଅଧ୍ୟାୟ ରହିଛନ୍ତି, ଆମେ ସଂକ୍ଷେପରେ କହିଦେବା। ତେଣୁ ଏତାବତ୍ ଏବ ସିଦ୍ଧୋହଂ, ଏତିକିରେ ମୁଁ ସିଦ୍ଧି ହୋଇଯିବି, ମୁଁ ସିଦ୍ଧି ପ୍ରାପ୍ତ ହୋଇଯିବି। ବୀତଂ ଯାବତ୍ ପ୍ରୟୋଜନ, ମୁଁ ଏତିକି ବୀତ ଦରକାର, ଆଉ ବେଶୀ ଦରକାର ନାହିଁ ବୀତ, ତିନି ପାଦ ଭୂମି। ତେଣୁ ଏଇଭଳି ଭାବରେ ଯେତେବେଳେ ଆମେ ଏଇ କଥାକୁ ବିଶ୍ରାମ ଦେବା, ମାନେ ମାନେ ଏଇ ଶ୍ଳୋକ ଆଉ ପାଠ କରିବା ନାହିଁ, କାରଣ ସମୟ ହୋଇଗଲାଣି। ତେଣୁ ଆମେ ସଂକ୍ଷେପରେ କହିବା ଏତିକି ଯେ ଏଇଭଳି ଭାବରେ ଯେତେବେଳେ କହିଲେ ବଳି ମହାରାଜ କହିଲେ ଠିକ୍ ଅଛି, ତୁମେ ଯଦି ତିନି ପାଦରେ ସନ୍ତୁଷ୍ଟ ହୋଇଯିବ ନିଅ ତିନି ପାଦ, ମୋର ଭଲ ହେଲା, ମୁଁ ବହୁତ ଦେଇଥାନ୍ତି, ମୋର ଲସ୍ କମିଗଲା, ତିନି ପାଦ ନେଇଯାଉ ସନ୍ତୁଷ୍ଟ ହେବ ନିଅ। ତେଣୁ ରାଜି ହେଲେ ଭଗବାନ କହିଲେ ସେମିତି ହେଲେ ହେବ ନାହିଁ, ସଂକଳ୍ପ କର, ଜଳରେ ସଂକଳ୍ପ କରୁଛନ୍ତି, ସଂକଳ୍ପ କରିବା ବେଳେ ଆସି ପହଞ୍ଚିଗଲେ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ଆସି ପହଞ୍ଚିଗଲେ, ସେଠି ତ ଥିଲେ, ସେ କହିଲେ ଆରେ ବୈରୋଚନ ବିରୋଚନଙ୍କ ପୁତ୍ର ବଳି, ତୁମେ ଜାଣିନ ଇଏ କିଏ, ନାଇଁ କିଏ, ବ୍ରାହ୍ମଣ ଜଣେ ବଟୁ ବ୍ରାହ୍ମଣ, ନା ନା ଯେଉଁ ଅଦିତି କଶ୍ୟପ ଦାତୋ, କଶ୍ୟପ ଅଦିତିଙ୍କ ପୁତ୍ର ରୂପରେ ବର୍ତ୍ତମାନ ଆସିଛନ୍ତି, ଇଏ ହେଉଛନ୍ତି ସ୍ୱୟଂ ବିଷ୍ଣୁର ଅଭୟମ, ଇଏ ହେଉଛନ୍ତି ସ୍ୱୟଂ ବିଷ୍ଣୁ ଭଗବାନ, ଇଏ ନା ଅସୁବିଧା କ'ଣ ହେଲା, ତିନି ପାଦ ଭୂମି, ନା ନା ତିନି ପାଦ ଭୂମିରେ ତୁମର ତ୍ରିଲୋକକୁ ନେଇଯିବେ, ତିନି ପାଦ ମାପିଦେବେ, ତୁମେ ଦେଇପାରିବ ନାହିଁ,
ଏବଂ ଯଦି ସିଏ ନିଜେ ନେଇଥାନ୍ତେ ଗୋଟେ ଅଲଗା କଥା, ତମର ଶତ୍ରୁକୁ ଇନ୍ଦ୍ରକୁ ଦେବେ ପ୍ରଦାନ କରିବେ ନା କ'ଣ କହିବା, ମୁଁ ତ ବର୍ତ୍ତମାନ ସତ୍ୟ ସଂକଳ୍ପ କରିଦେଇଛି ନା, ସତ୍ୟ ସଂକଳ୍ପ ତମେ କରିନାହଁ, ବହୁତ କଥା ବୁଝେଇବେ। ଶୁକ୍ରାଚାର୍ଯ୍ୟ ସିଏ କ'ଣ ନୀତି ଜାଣନ୍ତି, ଶୁକ୍ର ନୀତି ରହିଛି ଶୁକ୍ରାଚାର୍ଯ୍ୟ, ବେଦଶାସ୍ତ୍ର ସବୁକିଛି ଜାଣନ୍ତି ସିଏ, ବହୁତ କଥା କହିବେ। ତମେ କେତିକି ଧନ ଦେବା କଥା ଜାଣିଛ, କେତିକି ଧନ ସବୁ କଥା ତମେ ଦେଇଦେବା କଥା, ନିୟମ କ'ଣ କହୁଛି, ଶାସ୍ତ୍ର କ'ଣ କହୁଛି, ପଞ୍ଚଦା ବିଭଜେତ ବିତ୍ତମ, ଯାହାର ଯେତେ ଧନ ଅଛି ତାକୁ ପାଞ୍ଚ ଭାଗରେ ବିଭକ୍ତ କରିବ, ଗୋଟିଏ ଭାଗ ଦାନ କରିବ, ଗୋଟିଏ ଭାଗ ନିଜ ପାଇଁ ରଖିବ, ଗୋଟିଏ ଭାଗ ଅନ୍ୟମାନଙ୍କ ପାଇଁ ରଖିବ, ଗୋଟିଏ ଭାଗ ଦଶ ପାଇଁ ରଖିବ, ଧର୍ମ ପାଇଁ, ଏହିସବୁ ପାଞ୍ଚ ଭାଗରେ ବିଭକ୍ତ କରି କାର୍ଯ୍ୟ କରିବାର ଅଛି। ତମେ ସବୁ ଧନ ଦେଇଦେଉଛ ନା, ମୁଁ ସତ୍ୟ କରିଦେ, ସତ୍ୟ କରିବାର କ'ଣ ଅଛି, ଏ କେଉଁ କେଉଁ ଜାଗାରେ ଅସତ୍ୟ କରି କିଛି ଅସୁବିଧା ନାହିଁ, କେଉଁଠି ଅସତ୍ୟ କରିଲେ ଅସୁବିଧା ନାହିଁ, କିଏ କହିପାରିବେ? ବଡ଼ି ମହାରାଜକୁ ଶୁକ୍ରାଚାର୍ଯ୍ୟ ଏଭଳି ଭାବରେ ଶିକ୍ଷା ଦେଉଛନ୍ତି। ହଁ, ପ୍ରଥମେ ହେଉଛି କ'ଣ ନା, କ'ଣ ସ୍ତ୍ରୀ ସୁ ସ୍ତ୍ରୀ ଲୋକ ପାଖରେ ଥଟ୍ଟା କରାଯିବ, ସ୍ତ୍ରୀଙ୍କ ପାଖରେ ଥଟ୍ଟା କଲେ ସେଇଟା ମିଛ କହିଲେ ଚଳିବ, କିଛି ଅସୁବିଧା ନାହିଁ। ସ୍ତ୍ରୀ ସୁ ନର୍ମ, ସ୍ତ୍ରୀ ସହିତ ଥଟ୍ଟା କରିବ ତା କାହା ସହିତ ଥଟ୍ଟା କରିବ, ସ୍ତ୍ରୀ ସୁ ନର୍ମ, ବିବାହ ହେଇପାରୁନି ପିଲା ଛୁଆଙ୍କ ତାକୁ, ସେଠି ମଧ୍ୟ ମିଛ କହିଲେ କିଛି ଅସୁବିଧା ନାହିଁ। ବୃତ୍ତିଆର୍ଥେ ଆମର ରହିଛି, ଆମର ବୃତ୍ତି କରୁଛି ବ୍ୟବସାୟ ଆମର, ସେଇଟା ମିଛ ନ କହିଲେ ହେବ ନାହିଁ, ସେଇଟା ଚଳିବ। ପ୍ରାଣ ସଙ୍କଟ, ଯେତେବେଳେ ପ୍ରାଣ ସଙ୍କଟ ପଡ଼ିଯିବ ସେତେବେଳେ ମିଛା କୁହାଯିବ। ଏବଂ ଗୋ ବ୍ରାହ୍ମଣ ଅର୍ଥ ହିଂସାୟା, ଗୋ ବ୍ରାହ୍ମଣମାନଙ୍କୁ ଯଦି ହିଂସା କରାଯାଉଛି ସେଠି ତାଙ୍କର ରକ୍ଷା କରିବା ପାଇଁ, ନାନୃତମ ସାତ ଜିଗୁପ୍ସିତମ, ଏଇଟା ମିଛ କହିଲେ କିଛି ଅସୁବିଧା ହେବ ନାହିଁ। ତେଣୁ ଏଇଭଳି ଭାବରେ ତ କହିଲେ, କିନ୍ତୁ ଇଏ କହିଲେ ନା, ଯଦିଓ ତମେ କହୁଛ, ଆପଣ କହୁଛନ୍ତି ଗୁରୁଦେବ ଇଏ କହୁଛନ୍ତି, ଇଏ ମୁଁ ଯଦି ନ ଦେଇପାରିବି, ତମେ ଯଦି ଦେଇ ନ ପାରିବ, ତମେ ଦେଇପାରିବ ନାହିଁ, କାରଣ ଦୁଇ ପାଦରେ ସେ ତମ ତିନି ଲୋକକୁ ନେଇଯିବେ, ତୃତୀୟ ପାଦ ଦେବା ପାଇଁ ତମର ଜାଗା ନଥିବ, ଭୂମି ନଥିବ। ମାନବର୍ଦ୍ଧନ ପ୍ରଭୁ କେତେ ସମୟ କଥା କହିବା, କେତେ ସମୟ କଥା କହିବା, ଆମର ଏଠି ତ ଆଠଟି ଅଧ୍ୟାୟ ଅଛି, ମାନେ ଆଠ ଦିନ ଲାଗିବ। ଠିକ ଅଛି, ଆମେ ଅପେକ୍ଷା କରୁଛୁ କେତେବେଳେ ଭକ୍ତମାନେ ସବୁ ଆସିବେ, କାରଣ ପାଗ ଭଲ ନାହିଁ, ତେଣୁ ଗତକାଲି ଯେଉଁଭଳି ପାଗ ଥିଲା ଆମେ ଆଉ କେହି ଆସିବେନି, କିନ୍ତୁ ବାମନଦେବ ଆସିଗଲେଣି, ତେଣୁ ସବୁ ଭକ୍ତମାନେ ଭଗବାନଙ୍କ ଭକ୍ତମାନେ ସବୁ ଆସି ପହଞ୍ଚିବେ, ଆମର ଏକ୍ସପେକ୍ଟେସନର ଅଧିକା ଆସି ପହଞ୍ଚିଯିବେ। ଯାହା ହଉ, ତେଣୁ ଏଇଭଳି ଯେତେବେଳେ କହିବେ ଯେ ବର୍ତ୍ତମାନ ମୋତେ ସମୟ ଅଛି, ତମେ କହୁଛି ସେ କହିବେ ମୁଁ ପ୍ରତିଜ୍ଞା କରିଦେଇଛି, ନ ଅସତା ପର ଧର୍ମ ଇତି ହବାଚ ଗୁରିୟମ ସର୍ବସ୍ୱଡ଼ୁ ମଣମନ୍ୟେ ରୁତି ଅଡ଼ିକମ୍ ପରମ ନରମ। ଏ ଗୁରୁଦେବ, ଏ ଭୂମି ତୁମେ କହୁଛି, ଭୂମିର ଉପରେ ଯେତେ ଜିନିଷ ରହିଲେ ମଧ୍ୟ ସେଟା ଭାର ନୁହଁ, ଯେତେ ଆପାର୍ଟମେଣ୍ଟ ହଉ, ଯେତେ ସମୁଦ୍ର ହଉ, ଯେତେ ପର୍ବତ ହଉ, ଯାହା ଯାହାର ମଧ୍ୟ ସେଟା ଭୂମି ଉପରେ ଭାର ନୁହଁ। ଭୂମି ଉପରେ ଭାର ହେଉଛି ଅସତ୍ୟ, ଏଇଟା ଭୂମିଦେବୀ ନିଜେ କହିଛନ୍ତି। ତେଣୁ ଭୂମିଦେବୀକୁ ସର୍ବସ୍ୱଡ଼ୁ ମଳ ମାନି ମୁଁ ସବୁକିଛି ସହ୍ୟ କରିନେବି, କିନ୍ତୁ ରୀତି ଅଡ଼ିକା ପରମ ନରମ, ମିଥ୍ୟାକୁ ମୁଁ ସହିପାରିବି ନାହିଁ, ଅସତ୍ୟକୁ ସହିପାରିବି ନାହିଁ, ଏଇଭଳି ଭାବେ ଭୂମିଦେବୀ ନିଜେ କହିଛନ୍ତି। ତେଣୁ ସେ କହିଲେ, ଦେଖ ତମେ ସତ୍ୟ ଯଦି କରିନ, ତମେ ଓଁ କହିନ, ଓଁ କହିଲେ ବୁଝିବାକୁ ପଡ଼ିବ ଯେ ତମେ ସତ୍ୟ କଲ, ତମେ ଓଁ କହିନ, ତେଣୁ ବର୍ତ୍ତମାନ ମୋତେ ସମୟ ଅଛି, ତମେ ମନା କରିଦିଅ, ବା ଯଦି ଦେବ ଅଳ୍ପ ଦେବ, କହିବ ଗୋଟିଏ ପାଦ ଦେବି, ତିନି ପାଦ ଦେବି ନାହିଁ, ଏ କଥା କୁହ, କିଛି ଅସୁବିଧା ନାହିଁ, ତମର ଯଶ ନଷ୍ଟ ହେବ ନାହିଁ, ଏସବୁ କହିଲେ ସବୁ ସତ୍ୟରୁ ଉଦ୍ଧାର କରି କହିଲେ, ମନ କଥା ମନଗଡ଼ା କଥା କହିନାହାନ୍ତି। କିନ୍ତୁ ଇଏ ବଡ଼ି ମହାରାଜ, ଇଏ କ'ଣ ଜଣେ ହେଉଛନ୍ତି ମହାଜନ, ସେ ଗୁରୁଙ୍କୁ ତ୍ୟାଗ କରିଦେଲେ, ଗୁରୁ ନଶ ସାତ, ଗୁରୁଙ୍କୁ ତ୍ୟାଗ କରିଦେଲେ ସେ, ଏ ଉଦାହରଣ ରହିଛି। କାରଣ ଭଗବାନଙ୍କ ଶରଣ ଯିବା ପାଇଁ ଯିଏ ବାଧା ଦିଅନ୍ତି ସେ ଗୁରୁ ନୁହନ୍ତି, ଗୁରୁ ନ ସତ୍ସାତ୍। ତେଣୁ ସେ ଯେତେବେଳେ ଏଇଭଳି ଭାବରେ ଶୁଣିଲେ ନାହିଁ କଥା, ସେ ତ ଅଭିଶାପ ଦେଲେ, କହିଲେ ଦୃଢ଼ଂ ପଣ୍ଡିତ ମାନ୍ୟଜ୍ଞଂ ସ୍ତବ୍ଧସ୍ୟ ଅସ୍ମଦ୍ ଉପେକ୍ଷା ମତ୍ସାସନା ଯୁଗଦସ୍ତମ ଅଚିରାତ୍ ବଂଶ ସେ ଶ୍ରିୟ। ଭଗବାନ ଅପେକ୍ଷା କରିଥିଲେ ଏଇ ଅବସ୍ଥା ଏଇ ସମୟକୁ, କାରଣ ଇଏ ଯଦି ଶୁକ୍ରାଚାର୍ଯ୍ୟ ତୁମେ ଅଭିଶାପ ନଦେବେ ତାହେଲେ ତାଙ୍କର ପତନ ହେବ ନାହିଁ, ସ୍ୱର୍ଗ ଲୋକର ପତନ ହେବ ନାହିଁ। କିନ୍ତୁ ଯାହା ବି ହଉ, ବହୁତ କଥା ଆଜି ରହିଛି, ବାମଦେବଙ୍କର ଲୀଳା ବହୁତ ଅଦ୍ଭୁତ ଲୀଳା। ତେଣୁ ଯେତେବେଳେ ସେ ଅଭିଶାପ ଦେଇଦେଲେ, ତୁମେ ବହୁତ ଦୃଢ଼ ଭଳି କଥା କହୁଛ, ନିଜ ପଣ୍ଡିତ ଭଳି ଭାବୁଛ, ଅଜ୍ଞ ତୁମେ ପ୍ରକୃତରେ ମୂର୍ଖ ବ୍ୟକ୍ତି, ଅନମ୍ର ମୋ ସହିତ ମୋତେ କିଭଳି ବ୍ୟବହାର କରିବା କଥା ତୁମେ ଜାଣିନାହ, ମୋତେ ଉପେକ୍ଷା କରିଦେଇଛ, ତେଣୁ ମୋର କଥାକୁ ଗ୍ରହଣ କରୁନା ମାନେ ତୁମେ ତୁମର ଶ୍ରିୟ ଯେଉଁ ରହିଛ ଐଶ୍ୱର୍ଯ୍ୟ ତୁମେ ଧ୍ୱଂସ ହେଇଯାଅ। ଯେତେବେଳେ ବଳି ମହାରାଜ ସ୍ୱର୍ଗ ଆକ୍ରମଣ କରିଥିଲେ, ସେତେବେଳେ ଦେବତାମାନେ କହିଥିଲେ, ପଚାରିଥିଲେ ତାଙ୍କ ଗୁରୁ କାହାକୁ, କିଏ ତାଙ୍କ ଗୁରୁ, ନା ନା ଦେବତାମାନ ଗୁରୁ ହେଉଛନ୍ତି ବୃହସ୍ପତି। ବୃହସ୍ପତି କହିଥିଲେ ଯେତେ ଦିନ ପର୍ଯ୍ୟନ୍ତ ସେ କ'ଣ ବ୍ରାହ୍ମଣଙ୍କ ତେଜରୁ ବଞ୍ଚିତ ନ ହୋଇଛନ୍ତି ସେତେ ଦିନ ପର୍ଯ୍ୟନ୍ତ ତୁମେ ତାଙ୍କୁ ସମକକ୍ଷ ହେଇପାରିବ ନାହିଁ, ସମକକ୍ଷ ହେଇପାରିବ ନାହିଁ। ଆଜି ସେ ସମୟ ଆସିଗଲା, ଶୁକ୍ରାଚାର୍ଯ୍ୟ ତାଙ୍କୁ ଅଭିଶାପ ଦେଇଦେଲେ, ଭଗବାନ ଚାହୁଁଥିଲେ ଏଇଟା। ଅଭିଶାପ ଦେଇଦେଲା ପରେ ବଳି ମହାରାଜ ଦୃଢ଼ ପ୍ରତିଜ୍ଞ, କିଛି ଚିନ୍ତା କରୁନାହାନ୍ତି, ଗୁରୁ ନହେଲା ନାହିଁ କିଛି ଅସୁବିଧା ନାହିଁ, ମୁଁ ପ୍ରତିଜ୍ଞା କରିଛି ମାନେ ଦେବି। ଏଇଭଳି ଭାବରେ ପୁଣି ଜଳ ଧାରଣ କଲେ, ଶଙ୍କରେ ଜଳ ଧାରଣ କଲେ ପ୍ରତିଜ୍ଞା କରିବା ପାଇଁ। କିନ୍ତୁ କୁହାଯାଏ ଭାଗବତରେ ବର୍ଣ୍ଣନା କରାଯାଇନି, ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି, ଶୁକ୍ରାଚାର୍ଯ୍ୟ ତଥାପି ତାଙ୍କୁ ଅଭିଶାପ ଦେଲା ପରେ ମଧ୍ୟ ସେଠି ରହିଲେ, ତା ଭିତରେ ପଶିଗଲେ, ଗୋଟେ ମାଛି ରୂପରେ ପଶିଗଲେ ସେ ଶଙ୍ଖ ଭିତରେ ଜଳ ଭିତରେ। ତେଣୁ ଭଗବାନ ଜାଣିପାରିଲେ, ଭଗବାନ କ'ଣ କଲେ, ଗୋଟେ କୁଶ ଜଣେ ଦେଇଥିଲେ, ସପ୍ତର୍ଷିମାନେ ତାଙ୍କୁ କୁଶ ଦେଇଥିଲେ, ସେ କୁଶ ଧାରଣ କରିଥିଲେ, କୁଶରେ ପୋଡ଼ିଦେଲେ ସେଇଟାକୁ, ସେ ସ୍ଥାନକୁ ପାଣି ଯାଉନଥିଲା, ତେଣୁ ତାଙ୍କର ଆଖି ଫୁଟିଗଲେ, ଗୋଟିଏ ଆଖି କଣା ହୋଇଯାଇଛନ୍ତି ସେ ଶୁକ୍ରାଚାର୍ଯ୍ୟ ତାଙ୍କର ଯଜମାନ ରକ୍ଷା କରିବା ପାଇଁ। ତାପରେ ସେ ପ୍ରତିଜ୍ଞା କଲେ, ପ୍ରତିଜ୍ଞା କଲେ ଯେତେବେଳେ, ସେତେବେଳେ ଭଗବାନ କ'ଣ କଲେ, ନିଜକୁ ବିସ୍ତାର କଲେ, ଛଳନା କରିପାରିଥିଲେ, ବର୍ତ୍ତମାନ ଦେଖେଇଲେ ତାଙ୍କ ରୂପ ବିସ୍ତାର, ତ୍ରିବିକ୍ରମ ବିସ୍ତାର କଲେ। ଗୋଟିଏ ପାଦରେ ସେ ଯେଉଁ ସ୍ୱର୍ଗରେ ରହିଥିଲେ, ସ୍ୱର୍ଗରେ ତଳେ ଯେତେ ଲୋକ ରହିଛି, ଭୂଲୋକ ତାପରେ ମହତ କ'ଣ, ଅତଳ ବିତଳ ସୁତଳ ତଳାତଳ ମୈତଳ ରସାତଳ ପାତାଳ, ଏଇସବୁ ଲୋକକୁ ଅକ୍ତିଆର କରିଦେଲେ ଗୋଟିଏ ପାଦରେ, ଡାହାଣ ପାଦରେ, ବାମ ପାଦକୁ ଉପରକୁ ବଢ଼ାଇଲେ। ସ୍ୱର୍ଗ ଲୋକର ଥିଲା, ସ୍ୱର୍ଗରୁ ମହତ ଲୋକ, ଜନ ଲୋକ, ତପ ଲୋକ ଏବଂ ଅନ୍ତିମ ଲୋକ ସତ୍ୟ ଲୋକ ଯେଉଁଟା ବ୍ରହ୍ମା ରହିଛନ୍ତି, ସେ ଲୋକ ଭେଦ କରି ଭଗବାନଙ୍କର ପାଦ ପଦ୍ମ ଆହୁରି ଉର୍ଦ୍ଧୁ ଗଲା। ଏଇ ଯେଉଁ ଭୌତିକ ଜଗତ ରହିଛି, ଭୌତିକ ଜଗତରେ ସାତଟି ରହିଛି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣଠାରୁ ଦଶଗୁଣ ଅଧିକାର ରହିଛି। ଏସବୁ ଭେଦ କରି ଭଗବାନ ପାଦ ପଦ୍ମ ନଖ ପାଦ ନଖ ଯାଏ ପହଞ୍ଚିଗଲା ଚିତ୍ ଜଗତରେ। ତେଣୁ ସେଇଠୁ ଯେଉଁ କାରଣାନବ ଜଳ ରହିଛି, ସେ ଜଳ ପୁଣି ପୃଥିବୀକୁ ପୃଥିବୀ ପୃଷ୍ଠକୁ ଆସି ପହଞ୍ଚିଲା, ସ୍ୱର୍ଗକୁ ଆସି ପହଞ୍ଚି, ସ୍ୱର୍ଗରେ ଥିଲା ସେହି ସମୟରେ କ'ଣ, ବ୍ରହ୍ମା ସେଇ ଜଳକୁ ତାଙ୍କ କମଣ୍ଡଳରୁ ଧାରଣ କରି ଭଗବାନ ପାଦକୁ ପୂଜା କରିଛନ୍ତି, ଏବଂ ସେହି ଜଳକୁ ଶିବ ଧାରଣ କରିକି ଭଗବାନଙ୍କର ପୂଜା କରିଛନ୍ତି। ସେ ଏଇ ଜଳ ଗଙ୍ଗା ଜଳ ତ୍ରିଲୋକକୁ ପବିତ୍ର କରେ, ଭାଗବତ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧରେ। ଯେତେବେଳେ ଦଶମ ସ୍କନ୍ଧ ଲୀଳା ରହିଛି, ପରୀକ୍ଷିତ ମହାରାଜ ଚାହୁଁଛନ୍ତି ଶୁଣିବା ପାଇଁ ଭଗବାନ ଲୀଳାକୁ ବିସ୍ତାର ଭାବରେ, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ହେ ପରୀକ୍ଷିତ, ବାସୁଦେବ କଥା ପ୍ରଶ୍ନ ପୁରୁଷାଂ ତ୍ରିମ୍ ପୁନାଧି ବକ୍ତାରଂ ପୃଚ୍ଛକଂ ଶ୍ରୋତୃଂ ତତ୍ପାଦ ଶରୀରଂ ଯଥା। ଭଗବାନଙ୍କ କଥା ବିଷୟରେ ଯେଉଁମାନେ ପ୍ରଶ୍ନ ପଚାରନ୍ତି, ତିନି ପ୍ରକାର ବ୍ୟକ୍ତି ପବିତ୍ର ହୋଇଯାଆନ୍ତି। କିଏ କିଏ? ବକ୍ତା, ଯିଏ ପ୍ରଶ୍ନ ପଚାରେ, ଯିଏ କଥା କହେ, ଯିଏ ପ୍ରଶ୍ନ ପଚାରେ ଏବଂ ଯିଏ ଶ୍ରବଣ କରନ୍ତି। ବକ୍ତାରଂ ପୃଚ୍ଛକଂ ଶ୍ରୋତୃଂ ତତ୍ପାଦ ଶରୀରଂ ଯଥା, ଯେଉଁଭଳି ଭାବରେ ଭଗବାନ ପାଦପଦ୍ମର ନିର୍ଗତ ଯେଉଁ ଗଙ୍ଗା ଦେବୀ ତ୍ରିଲୋକକୁ ପବିତ୍ର କରିଦେଉଛି, ସେହିଭଳି ଭାବେ ଭଗବାନ କଥା ମଧ୍ୟ ତ୍ରିଲୋକକୁ ପବିତ୍ର, ତିନି ପ୍ରକାର ବ୍ୟକ୍ତିଙ୍କୁ ପବିତ୍ର କରିଦେବ। ତେଣୁ ଏ ଯେଉଁ ଯେତେବେଳେ ହେଇଗଲା, ଏ ବିରାଟ ରୂପ ଧାରଣ କଲେ, ଦୁଇ ପାଦରେ ସବୁ ମାପିଦେଲେ ଭଗବାନ, ଦୁଇ ପାଦରେ, ତୃତୀୟ ପାଦ ଦେବା ପାଇଁ ସ୍ଥାନ ନାହିଁ। ବଳିଙ୍କ ପାଖରେ ତ୍ରିଲୋକକୁ ନେଇଗଲେ ଭଗବାନ, ତ୍ରିଲୋକ ସମ୍ରାଟ ଥିଲେ ବଳି, ତ୍ରିଲୋକକୁ ନେଇଗଲେ।
ତେଣୁ ବର୍ତ୍ତମାନ ଭଗବାନ ତାଙ୍କ ନିଜ ରୂପକୁ ଆସିଗଲେ, ଯେଉଁ ସିଂହାସନ ଦେଇଥିଲେ ସେଇ ସିଂହାସନ ବସିଥିଲେ, ବସି ବର୍ତ୍ତମାନ ଭଗବାନଙ୍କ ଇଚ୍ଛାରେ ବଳିଙ୍କୁ ଗରୁଡ଼ଦେବ ଆସି ନାଗପାଶରେ ବନ୍ଧନ କରିଦେଉଛନ୍ତି, ନାଗପାଶରେ ବନ୍ଧନ ବନ୍ଦୀ ହୋଇକି ରହିଛନ୍ତି। ଏବଂ ସେ ସେମାନେ ବଳି ମହାରାଜଙ୍କ ଶିଷ୍ୟମାନେ ଥିଲେ, ତାଙ୍କର ଅନୁଚରମାନେ ସୈନ୍ୟମାନେ ଥିଲେ, ସେମାନେ ଭଗବାନ ବିଷ୍ଣୁଙ୍କ ସହିତ ଯୁଦ୍ଧ କରିବା ପାଇଁ ଆସିଗଲେ। ଭଗବାନଙ୍କ ସହିତ କ'ଣ ଯୁଦ୍ଧ କରିବେ, ସେମାନେ ସବୁ ପରାସ୍ତ ହୋଇକି ବଳି ମହାରାଜ ମନା କରୁଛନ୍ତି, ମନା ନ ମାନିକି ମଧ୍ୟ ସେମାନେ ଯୁଦ୍ଧ କରିବା ପାଇଁ ଆସିଥିଲେ। ମୁଁ ସବୁ ଏଇଭଳି ଭାବରେ ମୃତ ହତ ହୋଇକି ସବୁ କି କୁଆଡ଼େ ପଳାଇ ପଳାୟନ କଲେ। ଗୁରୁ ତାଙ୍କୁ ଅଭିଶାପ ଦେଲେ, ତାଙ୍କ ନିଜ ଜନମାନେ ତାଙ୍କୁ ପରିତ୍ୟାଗ କଲେ, କିନ୍ତୁ ତଥାପି ବଳି ଭଗବାନ ନିଜେ ମଧ୍ୟ ତାଙ୍କୁ ବାନ୍ଧିଦେଲେ, ସବୁ ତାଙ୍କ ନିଜ ସବୁକିଛି ପ୍ରଦାନ କଲେ ପରେ ମଧ୍ୟ ଭଗବାନ ତାଙ୍କୁ ବାନ୍ଧିଲେ। କେତେ ଅନ୍ୟାୟ ତାଙ୍କ ପାଇଁ ନହିଛି, ଏମିତିକି ଏମିତିକି ବ୍ରହ୍ମା ଆସି ପଚାରୁଛନ୍ତି ପ୍ରଭୁ, ସେ କହୁଛନ୍ତି, ଭଗବାନ କହୁଛନ୍ତି, ପଦାନି ତ୍ରିଣୀ ଦତ୍ତାନି ଭୂମେ ମୟ ତୟା ସୁର ଦ୍ୱାଭ୍ୟାନ୍ତ୍ରାନ୍ତ ମହି ସର୍ବା ତୃତୀୟ ଉପକଳ୍ପୟ। ଆରେ ଅସୁର, ତୁ କହିଥିଲୁ ତିନି ପଦ ଭୂମି ଦେବା ପାଇଁ, ମୁଁ ଦେଖିଥିଲି ଛୋଟ ପାଦ, ସେଠି କ'ଣ ଅଛି, ମୁଁ ମୋର ପାଦ ସିଏ ନା ଆଉ ତାର ପାଦ, ସେଇ ମୋର ପାଦ ଥିଲା ଛୋଟ ବର୍ତ୍ତମାନ ବିରାଟ ହେଇଗଲା, ମୁଁ କ'ଣ କରିବି ସେଥିପାଇଁ, ସେଥିପାଇଁ ମୁଁ ଦାୟିତ୍ୱ, ତୁ କାହିଁ କହିବୁ ଦେବୁ ବୋଲି ସମ୍ବିଧାନୀ ପଦ ମୋର ପଦ ସେଇଟା, ସେ ଛୋଟ ପାଦ ମୋର ଥିଲା ବର୍ତ୍ତମାନ ଏଇ ବଡ଼ ପାଦ ମୋର, ଆଉ ତାର ପାଦ ମୁଁ ଆଣି କିଛି ମୋର ପାଦ, ମୁଁ କିଛି ଭୁଲ କରିନାହିଁ, ତୁ କାହିଁକି ପ୍ରତିଶ୍ରୁତି ଦେଲୁ। ପଦାନି ତ୍ରିଣୀ ଦତ୍ତାନି ତିନି ପାଦ ଭୂମି ବହୁତ ବଡ଼ ସାହସରେ କହିଦେଲୁ ଦେବୁ ବୋଲି, ତ ଗୁରୁ ମନା କରିଛନ୍ତି ଦେନା ବୋଲି, ସବୁ କିଛି ନେଇଯିବି ହେଲେ ବି ଶୁଣିବୁ ନାହିଁ। ପଦାନି ତ୍ରିଣୀ ଦତ୍ତାନି ଭୂମି ମହିମ ତୟାସୁର ଆସୁର, ତିନି ପାଦ ଭୂମି ଦେବୁ ବୋଲି କହିଲୁ, କାହିଁ ଦୁଇ ପାଦରେ ମୁଁ ଦ୍ୱାଭାନ କ୍ରାନ୍ତା ମହି ସର୍ବା ସବୁ କିଛି ନେଇଗଲି, ଦୁଇ ପାଦରେ ତୃତୀୟ ମୁଁ ଉପକଳ୍ପୟ ତିନି ତୃତୀୟ ପାଦ ଦିଅ ବର୍ତ୍ତମାନ, ନହେଲେ ତୁ ବନ୍ଧ ହେଇକି ରହିବୁ। ତେଣୁ ବଳି ଭଗବାନ ପରୀକ୍ଷା କରୁଛନ୍ତି, ଏତେ ପରୀକ୍ଷା, ଏହି କଡ଼ା ପରୀକ୍ଷା, ଏଭଳି ପରୀକ୍ଷା ଭଗବାନ ଆଉ କାହାକୁ କରିନାହାନ୍ତି, ଆମକୁ ନ କରନ୍ତୁ, ଆମ ପାଇଁ ମଧ୍ୟ ପରୀକ୍ଷା ରହିଛି, ଆମର ସବୁଠୁ ଶ୍ରେଷ୍ଠ ଅନ୍ତିମ ଫାଇନାଲ ପରୀକ୍ଷାଟା ହେଉଛି ମୃତ୍ୟୁ ସମୟ, ମୃତ୍ୟୁ ସମୟଟା ହେଉଛି ଫାଇନାଲ ପରୀକ୍ଷା, ସେ ସମୟରେ ଯଦି ଆମେ ଭଗବାନଙ୍କର ଚିନ୍ତା କରିବା ତାହେଲେ ଆମ ପରୀକ୍ଷାରେ ପାସ୍ ହେଇଗଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଭଗବାନ ଯଦି ଏଭଳି କହିଲେ, ବଳି ବର୍ତ୍ତମାନ କହୁଛନ୍ତି, ବଳି କହୁଛନ୍ତି, ପ୍ରଭୁ ଯଦୁତ୍ତମ ଶ୍ଳୋକ ଭଗବାନ ମମେତମ ବଚୋ ବେଳିକଂ ସୁରବର୍ଯ୍ୟ ମନ୍ୟତେ କରୋମି ରୁତଂ ତନ୍ନ ଭବେତ୍ ପ୍ରଲମ୍ବନମ ପଦଂ ତୃତୀୟଂ କୁରୁଶ୍ରୀଷ୍ଣିମେ ନିଜଂ। ଭଗବାନ ଓ ଭକ୍ତ ଭିତରେ ଯେତେବେଳେ ପ୍ରତିଦ୍ୱନ୍ଦ୍ୱିତା ହୁଏ, ଫାଇଟିଂ ହୁଏ, ସେତେବେଳେ ଭକ୍ତ ଜିତିଯାଏ, ଭଗବାନ ହାରିଯାଆନ୍ତି। ଆଜି ତୋ ଜିତୋ ଶ୍ଳୋକ ଶ୍ଳୋକଟି ଅଛନ୍ତି ନା, ଦଶମ ଶ୍ଳୋକ ଚଉଦ ଦେହରେ ସେ ବଳି କହୁଛନ୍ତି, ପ୍ରଭୁ ଯଦି ଉତ୍ତମ ଶ୍ଳୋକ ଆପଣଙ୍କର ଦଶ ଚାରିଆଡ଼େ ରହିଛି, ଆପଣ ଛୋଟ ପାଦ ଦେଖିକି କହିଥିଲେ ନେବେ ବୋଲି ତିନି ପାଦ, ଏ ବିରାଟ ବିରାଟ ପାଦରେ କହୁଛନ୍ତି ଦିଅ ବୋଲି, ଏଇଟା ଆପଣଙ୍କର ଠିକ୍ ଅଛି ତ, ଦଶ ଠିକ୍ ହେଉଛି ତ, ଯଦି ଉତ୍ତମ ଶ୍ଳୋକ ଆପଣ ଉତ୍ତମ ଶ୍ଳୋକ ଆପଣ ଯାହା କଲେ ମଧ୍ୟ ପ୍ରଶଂସନୀୟ ହେବେ, ଆପଣ କେବେ ନିନ୍ଦନୀୟ ହେବେ ନାହିଁ, ଭଗବାନ ଯାହା କରନ୍ତି ସବୁକିଛି ମଙ୍ଗଳ ପାଇଁ, ପ୍ରାଣୀର ମଙ୍ଗଳ ପାଇଁ। ତେଣୁ ଯଦି ଉତ୍ତମ ଶ୍ଳୋକ ଭଗବାନ ମମେରିତମ ବଚ ବେଳିକାମ ସୁରବର୍ଯ୍ୟ ମାନ୍ୟତେ, ଆପଣ ସର୍ବଶ୍ରେଷ୍ଠ, ଆପଣ ମୋର କଥାକୁ ଆପଣ ଭାବୁଛନ୍ତି ମୁଁ ମିଥ୍ୟା କହିଲି ବୋଲି, ତ ଠିକ୍ ଅଛି, କରମି ରୁତମ ମୁଁ ସେଇଟା ସତ୍ୟରେ ପରିଣତ କରିବି, ତାର ନ ଭାବେ ସେଇଟା ମିଥ୍ୟା ହେବ ନାହିଁ, ନା କେଉଁଟା ତୋର ଭୂମି ଅଛି ତୁ ଦେବୁ ସତ୍ୟ କରିବୁ କେମିତି, ନା ପଦମ ତୃତୀୟ ଆପଣ ତୃତୀୟ ପାଦ କାହିଁ ଦେଖାନ୍ତୁ, ପଦମ ତୃତୀୟ କୁରୁ ସେ ସିନେମା ନିଜ ମୋର ମସ୍ତକ ରହିଛି ନା, ମୋର ମସ୍ତକଟା କୁଆଡ଼େ ଗଲାଣି କି। ତେଣୁ ଏଠି ପ୍ରଶ୍ନ ଆସିବ, ଏତେ ତିନି ଲୋକ ନେଇଗଲେ ଦୁଇ ପାଦରେ, ଆଉ ବଳିଙ୍କର ମସ୍ତକଟା କେତେ ବଡ଼ ଯେ ଭଗବାନ ଗୋଟେ ପାଦ ରହିବ ତା ଦେହରେ। ତେଣୁ ଆଚାର୍ଯ୍ୟମାନେ ଟିକାରେ ଏକଥା କହିଛନ୍ତି, ସୁଧର ସ୍ୱାମୀ ଇତ୍ୟାଦି ଆଚାର୍ଯ୍ୟମାନେ କହିଛନ୍ତି ଯେ କ'ଣ କହିଛନ୍ତି ନା, ବିତାଦପି ବିତବତ୍ତ ଅଧିକତ୍ୱା ଇତି ଭାବ, ଯେଉଁ ବ୍ୟକ୍ତିର ମସ୍ତକରେ ଏତେ ମସଲା ରହିଛନ୍ତି, ଯାହା ମସଲାରେ ସେ ତିନି ପାଦକୁ ତିନି ଲୋକକୁ ଜୟ କରି ରଖିଛନ୍ତି, ତାଙ୍କର ମସ୍ତକର କେତେ ଭାଲ୍ୟୁ ରହିବ, ଯ
ଜଣେ ବ୍ୟକ୍ତି ତାର ଯେତିକି ଧନ ରହିଛି, ଯଦି ମନେକର ତାର କୋଟିଏ 3 କୋଟି ଟଙ୍କା ଅଛି, ତାର ମସ୍ତକର ମୂଲ୍ୟ ହେଉଛି କେତେ? 6 କୋଟି, 2 ଗୁଣ ଅଧିକା। ତେଣୁ ଆପଣ 2 ପାଦ ରହିଛନ୍ତି, ଆହୁରି 4 ପାଦ ରହିଛି ମୋ ମସ୍ତକରେ, ଆପଣ 3 ପାଦ ଦେବେ, ଆଉ 3 ପାଦ ରହିଲାଣି ମୋର। ଭକ୍ତ ଭଗବାନ ଭିତରେ ଯେତେବେଳେ ଫାଇଟିଂ ହୁଏ, ଭକ୍ତ ଜିତି ଯାଆନ୍ତି। ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି, ଭାଗବତ ବର୍ଣ୍ଣନା କରାଯାଇ ନାହିଁ। ତେଣୁ ଏଇଭଳି ଭାବରେ ପଦମ ତୃତୀୟ କୁରୁଶ୍ରୀଷ୍ଣମେ ନିଜମ, ମୋର ମସ୍ତକରେ ସ୍ଥାନ ଦିଅନ୍ତୁ ଭଗବାନ। ବଳି ମହାରାଜ ସବୁ ସମର୍ପଣ କରିଦେଲେ ଭଗବାନ ପାଖରେ, ସର୍ବାତ୍ମ ସ୍ନାପନମ। ସବୁ କ'ଣ? ସେଇଟା ଯେଉଁ ନବମ ରହିଛି ଭକ୍ତିର ନବମଙ୍ଗଟା କ'ଣ? ଶ୍ରବଣମ କୀର୍ତ୍ତନମ ବିଷ୍ଣୁ ସ୍ମରଣମ ପାଦ ସେବନମ ଅର୍ଚ୍ଚନମ ବନ୍ଦନମ ଦାସ୍ୟ ସଖ୍ୟ ଆତ୍ମନିବେଦନ। ନିଜକୁ ଆତ୍ମାକୁ ନିବେଦନ କରିଦେଲେ ଭଗବାନ ପାଖରେ, ତେଣୁ ସିଏ ହେଇଗଲେ କ'ଣ ହେଇଗଲେ? ସେ ମହାଜନ ହେଇଗଲେ। ମହାଜନ ଆଚାର୍ଯ୍ୟ ନୁହନ୍ତି, ଆଚାର୍ଯ୍ୟଟା ଆହୁରି ଅଧିକ ମହାଜନ। 12 ଜଣ ମହାଜନ ଅଛନ୍ତି, ସେ ମହାଜନରେ ପରିଣତ ହେଇଗଲେ। ସବୁକିଛି ଦେଇଦେଲେ, ମୋର ଦେଇଥିଲେ, ମୁଁ ଦେଇନଥିଲେ, ନିଜକୁ ପ୍ରଦାନ କଲେ, ଆତ୍ମନିବେଦନ ହେଇଗଲା। ତେଣୁ ଭଗବାନ, ଏଥିରେ ଗୋଟେ କଥା ଅଛି, ଭାଗବତମ ନାହିଁ, ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି, ତାଙ୍କର କନ୍ୟା ରତ୍ନାବଳୀ, ସେ ଯେତେବେଳେ ଦେଖୁଥିଲେ ବାମନ ରୂପରେ ଆସୁଥିଲେ, ବଟୁ ବାମନ, ଛୋଟ ସୁନ୍ଦର ରୂପ ରହିଛି, ଇଏ ଚାହୁଁଥିଲେ ମୋର ଗୋଟେ ଏମିତି ପୁଅଟେ ହୁଅନ୍ତା କି, ଏମିତି ପୁଅଟେ ହୁଅନ୍ତା କି, ବହୁତ ଗେଲ କରନ୍ତି। କିନ୍ତୁ ଯେତେବେଳେ ତାଙ୍କ ବିରାଟ ରୂପକୁ ଦେଖେଇଲେ, ସେତେବେଳେ ସେ ଚିନ୍ତା କଲେ, ମୋର ଯଦି ଏଭଳିଆ ପୁଅ ହେଇଥାନ୍ତା, ମୁଁ ତାକୁ ହତ୍ୟା କରିଦେଇଥାନ୍ତି। ତେଣୁ ଏକରେ ଚାହୁଁଛନ୍ତି ପୁଅ ପାଇଁ, ପୁଣି 2ରେ ଚାହୁଁଛନ୍ତି ତାକୁ ହତ୍ୟା କରିବେ। ତେଣୁ ସେ ଆସିଗଲେ, ଭଗବାନ ତାଙ୍କ ବ୍ୟବସ୍ଥା କରିଦେଲେ। ସେ କ'ଣ ହେଇକି ଆସିଲେ? ପୁତନା, ପୁତନା ମାତୃରୂପରେ ଆସିଥିଲେ, ସ୍ତନ୍ୟପାନ କରିବା ପାଇଁ ଆସିଥିଲେ କୃଷ୍ଣଙ୍କୁ, ମାତୃରୂପେ ଆସିଥିଲେ, କିନ୍ତୁ ହତ୍ୟା କରିବା ପାଇଁ ଆସିଥିଲେ। ତେଣୁ ତାଙ୍କର ଯେଉଁ 2ଟି ବିପରୀତ କାମନା ଥିଲା, ସେ ପୂରଣ ହେଲା ପୁତନା ରୂପରେ। ତେଣୁ ବର୍ତ୍ତମାନ ସବୁ ଦେବତାମାନେ, ବ୍ରହ୍ମା ଆଜି ସମସ୍ତେ ଆସି ଭଗବାନ ପାଖରେ ସ୍ତୁତି କରୁଛନ୍ତି। ବ୍ରହ୍ମା କହୁଛନ୍ତି, ପ୍ରଭୁ ଭୂତ ଭାବନ ଭୂତେଶ ଦେବଦେବ ଜଗନ୍ମୟ ମୁଞ୍ଚେନ ହୂତ ସର୍ବସ୍ୱ ନାୟ ମହତି ନିର୍ଦ୍ଧମ। ପ୍ରଭୁ ଯିଏ ଆପଣଙ୍କୁ, ଆପଣ କହୁଛନ୍ତି ପତ୍ରଟି ଦିଅ, ପୁଷ୍ପଟି ଦିଅ, ଫଳଟି ଦିଅ, ଫୁଲଟି ଦିଅ, ଏଥିରେ ସନ୍ତୁଷ୍ଟ, ଏ ତ୍ରିଲୋକକୁ ଦେଇଦେଲେ ଆପଣ ସନ୍ତୁଷ୍ଟ ହେଉନାହାନ୍ତି, ଆଉ ବାନ୍ଧିକି ରଖୁଛନ୍ତି, ତାକୁ ଶୀଘ୍ର କରନ୍ତୁ। ଭୂତ ଭାବନ ଭୂତେଶ ଦେବଦେବ ଜଗନ୍ମୟ ମୁଞ୍ଚେନ, ଇଏ ତାଙ୍କୁ ଶୀଘ୍ର ବନ୍ଧନ ମୁକ୍ତ କରନ୍ତୁ। ଏ ସବୁକିଛି ଆପଣ ତାଙ୍କ ନେଇଯାଇଛନ୍ତି, ଭୂତ ସର୍ବସ୍ୱମ ନାହିଁ, ତାଙ୍କୁ ଏଭଳି ଦଣ୍ଡ ଦେବାଟା ଠିକ୍ ନୁହଁ। ତେଣୁ ଭଗବାନ କହୁଛନ୍ତି, ଏ ପ୍ରହ୍ଲାଦ ମହାରାଜ ଏଭଳି ସମସ୍ତେ ତାଙ୍କୁ ଭଗବାନ ସ୍ତୁତି କରିଛନ୍ତି। ବର୍ତ୍ତମାନ ଭଗବାନ କହୁଛନ୍ତି, ଭଗବାନ ବାଚ, ଏ 22 ଅଧ୍ୟାୟ କଥା ଆସିବ, କହୁଛନ୍ତି ବ୍ରହ୍ମନ୍ ଜମନ ଗୃହାମି ତଦ୍ ବିଷ ବିଦୁନୋମି ଅହମ୍ ଜନ୍ମଦ ପୁରୁଷ ସ୍ତବ୍ଧ ଲୋକମ୍ବାଂ ଚାରୁ ମନ୍ୟତେ। ଏ ବ୍ରହ୍ମନ୍, ଏ ବ୍ରହ୍ମା, ମୁଁ ଯାହାକୁ ଅନୁଗ୍ରହ କରେ, ତାର ସବୁ କିଛି ମନରେ ଯାହା ସବୁ କିଛି ବିଷ ରହିଛି, ସବୁକିଛି ଧୋଇଦିଏ, ସଫା କରିଦିଏ, ତାକୁ ନିର୍ମଳ କରିଦିଏ, ପବିତ୍ର କରିଦିଏ। ଯେଉଁ ମଦ ଦ୍ୱାରା ପୁରୁଷ ଅନମ୍ର ହେଇକିରି, ମାନେ କ'ଣ, ଦମ୍ଭଦୃତ ହେଇକିରି ଲୋକମାନଙ୍କୁ ଅବମାନନା କରନ୍ତି, ମୋତେ ମଧ୍ୟ ଅବମାନନା କରନ୍ତି। ତେଣୁ ଇଏ ଦେଖ, ଜନ୍ମ କର୍ମ ଇଏ, ଏ ଯେଉଁ ବଳି, ଏ ଗୁରୁଣା ଭର୍ଷିତ ସତ୍ତ୍ୱ, ଆଙ୍କର ଗୁରୁ ତାଙ୍କୁ ଅଭିଶାପ ଦେଲେ, ଭର୍ଷିତ ତାକୁ ଭର୍ଷନା କରି ଅଭିଶାପ ଦେଲେ, କିନ୍ତୁ ତଥାପି ଯୋଉ ସତ୍ୟମ ନା ସୁବ୍ରତ, ବଳି ମହାରାଜ ସୁବ୍ରତ ନିଜ କଥାରେ ଅଟଳ ରହିଛନ୍ତି। ଗୁରୁ ମହାରାଜ ତ୍ୟାଗ କରିଦେଲେ, କଥାକୁ ତ୍ୟାଗ କଲେ ନାହିଁ। ଏବଂ ଛଳେଇ ରୁକ୍ତ ମୟା ଧର୍ମ, ମୁଁ ମଧ୍ୟ ଯେଉଁ କହିଲି ଛୋଟ ଛୋଟ ପାଦରେ ନେବି, କିନ୍ତୁ ବିରାଟ ବିରାଟ ପାଦ ଦେଖିଲି, ମୋର ଛଳନା କଲି, କିନ୍ତୁ ତଥାପି ଛଳେଇ ରୁକ୍ତ ମୟା ଧର୍ମ ନାୟକ କେତେ, ତଥାପି ସେ ସତ୍ୟକୁ ତ୍ୟାଗ କଲେ ନାହିଁ। ସତ୍ୟ ପ୍ରତିଜ୍ଞା ସିଏ ନିଜର ପ୍ରତିଜ୍ଞାରୁ କ'ଣ ଓହରିଲେ ନାହିଁ। କ୍ଷୀଣ ରିକ୍ତ ସ୍ତୁତ ସ୍ଥାନାତ୍, ତାଙ୍କର ଯେଉଁ ରହିଛି କ'ଣ ସ୍ୱର୍ଗ, ସେଥିରୁ ତାଙ୍କୁ ବିଚ୍ୟୁତ କରିଦେଲି। କ୍ଷିପ୍ତ ବଦ୍ଧ ସେ ଶତ୍ରୁ ବି, ତାଙ୍କର ଶତ୍ରୁମାନେ କ୍ଷିପ୍ତ
ବଧସ ଶତ୍ରୁ ବି ମୁଁ ମଧ୍ୟ ତାକୁ ବନ୍ଧନ କରିଦେଲି ବଧସ ଶତ୍ରୁ ଜ୍ଞାତି ବି ସେ ପରିତ୍ୟକ୍ତ ତାଙ୍କ ନିଜ ଜ୍ଞାତିମାନେ ସବୁ ପରିତ୍ୟାଗ କରିଦେଲେ ଜାତ ଯା ଅନୁଯାପିତ ଏବଂ ବହୁତ ପ୍ରକାର ତାକୁ ଯାତନା ଦେଲି ପରୀକ୍ଷା କଲି ବିରାଟ ପରୀକ୍ଷା କରିଛି ତାକୁ କିନ୍ତୁ ଆଉ ଗୋଟେ ଶ୍ଳୋକ ଅଛି ମୁଁ ଦେଖିନି ଯାହା ହଉ ତଥାପି ଇଏ ସବୁକିଛି ତ୍ୟାଗ କରିଛନ୍ତି ମୋ ପାଇଁ ସବୁକିଛି ତ୍ୟାଗ କରିଛନ୍ତି ତେଣୁ ଭଗବାନ ଆଜି ଭଗବାନ ଯେମିତି ବଳି ମହାରାଜ ସବୁକିଛି ସମର୍ପଣ କରିଦେଲେ ଭଗବାନ ପାଖରେ ଭଗବାନ ମଧ୍ୟ କ'ଣ କଲେ ତା ପ୍ରତିବଦଳରେ ଭଗବାନ ତାଙ୍କର ସିକ୍ୟୁରିଟି ଗାର୍ଡ଼ ହୋଇଗଲେ ଭଗବାନ ତାଙ୍କୁ ସ୍ଥାନ ଦେଲେ ଏଭଳି ସ୍ଥାନ ଇନ୍ଦ୍ରଙ୍କ ଠାରୁ ଅଧିକ ସ୍ଥାନ ପ୍ରଦାନ କରି ସୁତଳ ଲୋକ ସୁତଳ ଲୋକ ବର୍ତ୍ତମାନ ସେ ଅଛନ୍ତି ଏବଂ ଏଇ ଯେଉଁ ବର୍ତ୍ତମାନ ମନ୍ମନ୍ତ୍ର ଚାଲିଛି ଏ ଯେଉଁ ଅଠେଇଶତମ ପରେ ଯେଉଁ ସପ୍ତମନୁଙ୍କ ପରେ ଯେଉଁ ଅଷ୍ଟମନୁ ଆସିବେ ଶ୍ରାବଣୀ ମନୁ ଶ୍ରାବଣୀ ମନୁଙ୍କ ସମୟରେ ଇନ୍ଦ୍ର ହେବେ ଏଇ ବଳି ହେବେ ଇନ୍ଦ୍ର ଇନ୍ଦ୍ର ସେ ତାଙ୍କ ନାଁ ହେବ ଇନ୍ଦ୍ର ହେବେ ସିଏ ଏବଂ ତାଙ୍କୁ ସୁତଳ ଲୋକ ଦେଲେ ଯେଉଁ ଲୋକରେ ସ୍ୱର୍ଗ ଲୋକ ଠାରୁ ଅଧିକ ଐଶ୍ୱର୍ଯ୍ୟ ରହିଛି ଏବଂ ସେଇଟା ଆଗରୁ ତିଆରି ହୋଇନଥିଲା ସେ ସାଙ୍ଗେ ସାଙ୍ଗେ ହେଇଗଲା ଭଗବାନ ତାଙ୍କୁ ପଠେଇବେ ସୁତଳ ଲୋକ ସୁତଳ ଲୋକ ପଠେଇବା ପୂର୍ବରୁ ବିଶ୍ୱକର୍ମା ଯାଇକି ସବୁ ରେଡ଼ି କରିଦେବେ ବିରାଟ ବଡ଼ ଇନ୍ଦ୍ରପୁରୀ ତିଆରି କରିଦେବେ ଇନ୍ଦ୍ରପୁରୀଟାକୁ ଅଧିକ ଐଶ୍ୱର୍ଯ୍ୟ ସେଠି ରହିଛି ସୁତଳ ଲୋକରେ ଏବଂ ଆମର ସେସମ ହରଦର୍ଶନ ମହାଦେବ କହୁଥିଲେ ତା ଦେହରେ 64 ଡୋର ଥିଲା 64 କବାଟ ଥିଲା 64 ନା କେତେ ଏମିତି ଥିଲା ତେଣୁ ଭଗବାନ ଯେଉଁ ରହିଲେ ସିକ୍ୟୁରିଟି ଗାର୍ଡ଼ ରହିଲେ ନନ୍ଷ୍ଟପ୍ 24/7 ଆୱାର୍ସ ନନ୍ଷ୍ଟପ୍ ସିଫ୍ଟ ଡ୍ୟୁଟି ନାହିଁ 8 ଘଣ୍ଟା ଡ୍ୟୁଟି ଦେଲେ ନା 24 ଘଣ୍ଟା ନନ୍ଷ୍ଟପ୍ 64 ଦ୍ୱାର ଘୁରୁଛନ୍ତି 64 ଜାଗାରେ ହୁସିଆର କହିକି କହୁଛନ୍ତି ସିକ୍ୟୁରିଟି ଯାଇଛନ୍ତି ତେଣୁ ଲକ୍ଷ୍ମୀ ଦେବୀ ନିଜେ ଆସିଲେ ଗୋଟେ ଧର ଆସି ରାକ୍ଷୀ ବନ୍ଧନ ତିଥିରେ ଆସି ବଳି ମହାରାଜଙ୍କୁ ରାକ୍ଷୀ ବାନ୍ଧିଦେଲେ ବାନ୍ଧି କହିଲେ ଭାଇ ମୋତେ ଏତିକି ଟିକିଏ କୃପା କର ନା କ'ଣ ନା ମୋ ସ୍ୱାମୀଙ୍କୁ ତ ରଖିଲ ସିକ୍ୟୁରିଟି ରଖିଲ ରଖିଲ କିନ୍ତୁ ଅନ୍ତତଃ ପକ୍ଷେ ଗୋଟିଏ ସ୍ଥାନରେ ତାକୁ ଠିଆ କର ଏ 64 ବୁଲୁଥିଲେ କେତେ କଷ୍ଟ ସେ ସହୁଥିବେ ତେଣୁ ବଳି ମହାରାଜ ସବୁ 63 ଯାକ କବାଟ ବନ୍ଦ କରି ଗୋଟିଏ ସ୍ଥାନରେ ରହିଛନ୍ତି ଭଗବାନ ମାନେ ବାମନ ଦେବ ବର୍ତ୍ତମାନ ମଧ୍ୟ ରହିଛନ୍ତି ଆପଣ ଯଦି କୌଣସି ଉପାୟରେ ଯାଇପାରିବେ ସୁତଳ ଲୋକ ଦେଖିବେ ଭଗବାନ ବଳି ମହାରାଜଙ୍କ ଦ୍ୱାର ନିର୍ଦ୍ଦେଶରେ ରହିଛନ୍ତି ବାମନ ଦେବ ରହିଛନ୍ତି ଦ୍ୱାରପାଳ ବାଜାଏ ରାବଣ ଯାଇଥିଲେ ସୁତଳ ଲୋକ ପୂଜା କରିବା ପାଇଁ ଭଗବାନ ଏଭଳି ତାଙ୍କ ପାଦରେ ଫିଙ୍ଗିଦେଲେ ରାବଣକୁ ଯାଇ ପଡ଼ିଲା ଯାଇ ଲଙ୍କାରେ ପଡ଼ିଲା ବର୍ତ୍ତମାନ ମଧ୍ୟ ରହିଛି ତେଣୁ ଏଇଭଳି ଭାବରେ ଭଗବାନ ପ୍ରହ୍ଲାଦକୁ କହିଲେ ଯାହା ତୁମର ଜ୍ଞାତି କୁଟୁମ୍ବ ସହିତ ସୁତଳ ଲୋକରେ ମୁଁ ସବୁ ବ୍ୟବସ୍ଥା କରିଦେଇଛି ବିରାଟର ହଲ୍ କରିଦେଇଛି ବିରାଟର ରାଜ୍ୟ ତିଆରି କରିଦେଇଛି ସବୁ ପ୍ରକାର ଯାହା ଚାହିଁବ ସେଠି ମିଳିବ କିଛି ଅସୁବିଧା ନାହିଁ ଏବଂ ଇନ୍ଦ୍ର ବଳି ମହାରାଜ ମଧ୍ୟ ଟିକିଏ ଭୟ କରୁଥିଲେ ଅସୁରମାନଙ୍କ ସହିତ ଭଗବାନଙ୍କ କିଛି ଚିନ୍ତା ନାହିଁ ମୁଁ ସେଠି ରହିଛି କୌଣସି ତୁମର କେହି ଆକ୍ରମଣ କରିପାରିବେ ନାହିଁ ଏବଂ ମୋର ମୋତେ ଦର୍ଶନ କରିବା ଦ୍ୱାରା ତୁମେ ଅସୁରମାନଙ୍କ ସଙ୍ଗରୁ ବଞ୍ଚିତ ହେବ ଅସୁରମାନଙ୍କ ଯେଉଁ ସଙ୍ଗ କଲେ ଅସତ୍ସଙ୍ଗ ହୋଇଥାନ୍ତା ମୋର ସଙ୍ଗ ସେଠି ପ୍ରାପ୍ତ ହେବ ସତ୍ସଙ୍ଗ ପ୍ରାପ୍ତ ହେବ କିଛି ଚିନ୍ତା କରିବା ନାହିଁ ଯାଅ ସେଠିକି ତାଙ୍କୁ ପଠେଇଦେଲେ ପଠେଇଦେଲା ପରେ ବର୍ତ୍ତମାନ ଶୁକ୍ରାଚାର୍ଯ୍ୟ କହୁଛନ୍ତି ଶୁକ୍ରାଚାର୍ଯ୍ୟ ବର୍ତ୍ତମାନ ତୁମେ ମଧ୍ୟ ଯାଅ ସେଠିକି ଯିବ କିନ୍ତୁ ବର୍ତ୍ତମାନ ଯେଉଁ ତୁମେ 100ତମ ଯଜ୍ଞ କରିଥିଲ ସେ ଯଜ୍ଞଟା ଅଧୁରା ରହିଯାଇଛି ତେଣୁ ସେ ଯଜ୍ଞଟା ପୂର୍ଣ୍ଣ କର ଯାହାଟା ପୂର୍ଣ୍ଣ କଲେ ସେ ପୁଣି ପରେ ହେବେ ନା ଇନ୍ଦ୍ର ହେବେ ତେଣୁ ଶୁକ୍ରାଚାର୍ଯ୍ୟ ଗୋଟିଏ ଶ୍ଳୋକ ଆମେ କହିକିରି ଆମ କଥାକୁ ବିଶ୍ରାମ ଦେବା ଏ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଏ 23 ଆସିବ ଆହୁରି 4-5 ପରେ ଏଇଟା ଆସିବ 23 ଏ ଶ୍ଳୋକଟି ରହିଛି ଶ୍ଳୋକ 16 ସମସ୍ତେ କୁହନ୍ତୁ ମନ୍ତ୍ରତଃ ତନ୍ତ୍ରତଃ ଛିଦ୍ରମ୍ ଦେଶକାଳାହ ବସ୍ତୁତଃ ସର୍ବଂ କରୋତି ନିଶ୍ଚିଦ୍ରମ୍ ଅନୁସଂକୀର୍ତ୍ତନଂ ତବ ଯେ ସବୁଥିରେ କିଛି କିଛି ଦୋଷ ରହିଛି ମନ୍ତ୍ରରେ ମଧ୍ୟ ଆମ ବର୍ଣ୍ଣନା କରାଯାଇଛି ଯେଉଁ ଇନ୍ଦ୍ର ତାଙ୍କର ଗୁରୁ ବିଶ୍ୱରୂପକୁ ହତ୍ୟା କରିଦେଲା ପରେ ବିଶ୍ୱରୂପଙ୍କ ପିତା ତ୍ୱଷ୍ଟା ଗୋଟେ ଯଜ୍ଞ କରିଥିଲେ ଯେଉଁ ଯଜ୍ଞରେ ଠିକ୍ ଭାବରେ ମନ୍ତ୍ର ଉଚ୍ଚାରିତ ନ ହୋଇଥିବାରୁ
ସେ ପୁତ୍ର ଯେଉଁ ବାହାରିଲା ଧୃତରାଷ୍ଟ୍ର, ସେ ଇନ୍ଦ୍ରକୁ ବଦ୍ଧ କରିବା ପରିବର୍ତ୍ତେ ଇନ୍ଦ୍ର ତାକୁ ବଦ୍ଧ କଲେ। ଏ ମନ୍ତ୍ରରେ ଦୋଷ ରହିଛି, ମନ୍ତ୍ର ତନ୍ତ୍ରରେ ମଧ୍ୟ କିଛି ଦୋଷ ରହିଛି। ଏବଂ ଦେଶ କାଳ ବସ୍ତୁତ ଆଜି ଆମେ ଦେଖୁଛେ ବର୍ତ୍ତମାନ ପାଗ ଭଲ ହେଇଗଲା, କାଲି ଯେଉଁ ଭଳିଆ ପାଗ ଥିଲା, କାଲି ଆମର ପ୍ରୋଗ୍ରାମ କ୍ୟାନସଲ ହେଇଗଲା, ପାଗ ଏମିତି ରହିଛି, ବିଭିନ୍ନ ପ୍ରକାର ଦୋଷ ରହିଛି। ସବୁ ସ୍ଥାନରେ କିଛି କିଛି ଦୋଷ ରହିଛି, କାଳରେ ମଧ୍ୟ କିଛି ଦୋଷ ରହିଛି, ବସ୍ତୁରେ ମଧ୍ୟ କିଛି ଦୋଷ ରହିଛି। କିନ୍ତୁ ସର୍ବଂ କରୋତି ନିଶ୍ଚିତ୍ରଂ, ସବୁକିଛି ଦୋଷ ଶୂନ୍ୟ କରିଦେବ। କ'ଣ ସେଇଟା? ଅନୁସଂକୀର୍ତ୍ତନ ତବ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତେଣୁ ମୋ କଥାରେ ମଧ୍ୟ କିଛି ତ୍ରୁଟି ଥିବ, କିଛି ସବୁ କିଛି ତ୍ରୁଟି ଦୋଷ ଶୂନ୍ୟ ହେଇଯିବ ଭଗବାନ ନାମ କୀର୍ତ୍ତନ ମାଧ୍ୟମରେ। ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା, ବହୁତ ଅଧ୍ୟାୟର କଥା ଆମେ ସଂକ୍ଷେପରେ କହିଲେ। କାହାର କିଛି ସନ୍ଦେହ ରହିଛି, କାହାର କିଛି ପ୍ରଶ୍ନ ରହିଛି କରିପାରନ୍ତି, ତାହେଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବିତ ଗୌର ବୃନ୍ଦ କି ଜୟ ଗୌର ମହାନ୍ଦେ ଜୟ ଶ୍ରୀ ଗୋପାଳ ମହାରାଜ। ଆମ ଟେବୁଲ କମାଣ୍ଡରେ ଆପଣ କିଛି କଥା କହିବେ? ତାହେଲେ ଆଜିର କାର୍ଯ୍ୟକ୍ରମ ଏଇଭଳିଆ ରହିଛି। ଆଜି ଯେଉଁ ସଣ୍ଡେ ପ୍ରୋଗ୍ରାମ, ସଣ୍ଡେ ପ୍ରୋଗ୍ରାମରେ ଆପଣଙ୍କୁ ଆଜି ଯେଉଁ ଫିଷ୍ଟ ହେବ, ଏ ଫିଷ୍ଟ ହେଉଛି ବାମନ ଦେବଙ୍କର ଆବିର୍ଭାବ ଉପରେ ଆମେ ଆଗ ଦେଇଦେଉଛୁ। ମଙ୍ଗଳବାର ଭଗବାନ ଆବିର୍ଭାବ ତିଥି, କାଲି ଆସନ୍ତାକାଲି ପାଳନ କରାଯିବ, ଏକାଦଶୀ ଏବଂ ବାମନ ଦ୍ୱାଦଶୀ ଦୁଇଟାକୁ କାଲି ପାଳନ କରାଯିବ। ମଙ୍ଗଳବାର ବାମନ ଦେବଙ୍କର ଆବିର୍ଭାବ ପରେ ଯେଉଁ ଫିଷ୍ଟ ହେବା କଥା ଆପଣମାନେ ତ ଆସିପାରିବେ ନାହିଁ, ତେଣୁ ଆମେ ଆଗ ଦେଇଦେଉଛୁ। ଆଜି ଯେଉଁ ଫିଷ୍ଟର ବ୍ୟବସ୍ଥା କରିଛନ୍ତି ଡକ୍ଟର ଶିବସ ମହାପାତ୍ର, ତେଣୁ ଆମେ ତାଙ୍କରୁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନ ସଂଘ ବୁର୍ଲା କେନ୍ଦ୍ର ତରଫରୁ ତାଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରୁଛୁ। ଏବଂ ତାଙ୍କର ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ, ଭଗବାନ ବାମନଦେବ ଏବଂ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ପାଦପଦ୍ମରେ ଆମର ନିବେଦନ ରହୁଛି ଯେ ସିଏ ଏ କୃଷ୍ଣମୂର୍ତ୍ତି ପ୍ରାପ୍ତ ହୁଅନ୍ତୁ ଏବଂ ତାଙ୍କର ପରିବାରର କୃଷ୍ଣମୂର୍ତ୍ତି ପ୍ରାପ୍ତ ହୁଅନ୍ତୁ। ଏଭଳି ଭାବରେ ଆପଣମାନଙ୍କୁ ଅନ୍ୟମାନଙ୍କୁ ମଧ୍ୟ ଆମେ ଅନୁରୋଧ କରିବୁ, ଯେଉଁମାନେ ଚାହିଁବେ ଏଭଳି ଭାବରେ ଆମର ରବିବାର କାର୍ଯ୍ୟକ୍ରମରେ ଅନ୍ନଦାନ କରିପାରିବେ। ଦେଖିଲେ ବଳି ମହାରାଜ କେମିତି ସବୁ ଦେବା ପାଇଁ ହେଇଗଲେ, ଉତ୍ସୁକ ହେଇଗଲେ ସବୁ କିଛି ଦେବା ପାଇଁ। ତେଣୁ ଆପଣମାନେ ଏତିକି ଶିକ୍ଷା କରିବେ, କିଛି କିଛି ଅନ୍ନଦାନ ଦେବେ, ବେଶୀ ନଦେଲେ ନାହିଁ। ସାର୍ ମଧ୍ୟ କିଛି କଥା କହିବେ, ଆପଣମାନଙ୍କୁ ଉଦ୍ବୋଧନ ଦେବେ, ତେଣୁ ଆମର କଥା ବି ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ୍ କି